177 ମସିହା ଆଜ୍ଞା ଏମାନେ ଯେତେବେଳେ ତା ଆଗରୁ ମହାନ୍ତି ଫ୍ୟାମିଲି ଏ ବିଗ୍ରହ ମନ୍ଦିର ଯୋଗୀ ମହାରାଜଙ୍କୁ ହ୍ୟାଣ୍ଡ ଓଭର କରିଥିଲେ
ଯୋଗୀ ମହାରାଜ ସାଗରମାଳା ଯେମିତି
ହଁ ସେଟା ସେଦିନ ଯୋଗୀ ମହାରାଜ ସେମାନେ ତାଙ୍କର ସାଗରମାଳା ଚଳାଉଥିଲେ କିନ୍ତୁ 1977 ମସିହାରେ ଏ ଯୋଗୀ ମହାରାଜ ରହୁଥିଲେ
କେଉଁଠି କ'ଣ ହେଲା
ଏ ଯୋଗୀ ମହାରାଜ ରହୁଥିଲେ କେଉଁଠି କହିଲେ ସେ ରହୁଥିଲେ ସେ ରାନ୍ଧିଆ ମଠରେ ରାନ୍ଧିଆ ସେଠୁ ଯେତେବେଳେ ଏମାନେ ଦେବା ପାଇଁ ଚାହିଁଲେ ଇଏ ସେଠୁ କ'ଣ କଲେ ନା ଏ ଜାଗା ନେଇକି ଏଠି ଚଳେଇଲେ ଯୋଗୀ ମହାରାଜ କ'ଣ କଲେ ନା ସେଠୁ ଆସିଲେ କୁରଣ୍ଟରୁ ଆସିକି ଆଙ୍କ ଜାଗା ହ୍ୟାଣ୍ଡଓଭର ନେଇକି ଚଳେଇଲେ କିଛି ଦିନ ଚଳେଇବା ପରେ ମହାରାଜଙ୍କର ତାଙ୍କୁ ମାନେ ଏଇ ପରିବେଶରେ ତାଙ୍କୁ ଭଲ ଲାଗିନି ଯୋଗୀ ମହାରାଜଙ୍କୁ କହିବା କଥା ଯୋଗୀ ମହାରାଜ ସିଦ୍ଧାନ୍ତ ନେଲେ ଯେ ମୁଁ ବୃନ୍ଦାବନ ଚାଲିଯିବି ଏ ଯେଉଁ ବୃନ୍ଦାବନ ଚାଲିଯିବି ସେ ବୃନ୍ଦାବନ ଚାଲିଯିବା ସିଦ୍ଧାନ୍ତରେ ସେ ଚିନ୍ତା କଲେ ମୁଁ କ'ଣ କରିବି ସେତେବେଳେ ଇସ୍କନ ଡେଭଲପ୍ 77 ଯେଉଁ ସ୍ଥିତିରେ ଥିଲା ଇଏ କ'ଣ କଲେ ଏଠୁ ନିଜେ ଯୋଗୀ ମହାରାଜ ମାୟପୁର ଗଲେ ମାୟପୁରରେ ଯାଇକି ଯୋଗୀ ମହାରାଜ ପ୍ରଭୁପାଦଙ୍କ ସହିତ ଭେଟିଲେ ପ୍ରଭୁପାଦଙ୍କ ରୁମ୍ରେ ଯାଇକି ପ୍ରଭୁପାଦଙ୍କ ସହିତ କଥା ହେଲେ ପ୍ରଭୁପାଦଙ୍କ କଥା ହେଇକି ଏ ଜାଗା ଦେବା ପାଇଁ ସ୍ଥିର କଲେ ଯେ ମୁଁ ଏ ଜାଗାଟା ଇସ୍କନକୁ ଦେଇଦେବି ଏମିତି ଏମିତି ଘଟଣା ସବୁ କହିଛନ୍ତି ମୁଁ ଏ ଯେ ମନ୍ଦିର ଇସ୍କନକୁ ଦେବି ମୁଁ ବୃନ୍ଦାବନ ପଳେଇ ମୋର କେହି ନାହାନ୍ତି ମୋତେ ସବୁକିଛି କରିବା ପାଇଁ ପଡ଼ୁଥିଲା ତାଙ୍କର ସେତେବେଳେ କେହି ତାଙ୍କ ସାଙ୍ଗରେ ରହୁନଥିଲେ ସେଇଠୁ କ'ଣ ହେଲା ନା ପ୍ରଭୁପାଦ ଏଥିରେ ରାଜି ହେଲେ ପ୍ରଭୁପାଦ ରାଜି ହେବାରୁ ପ୍ରଭୁପାଦ ଜଗତେକା ସ୍ୱାମୀ ଗୁରୁ ମହାରାଜଙ୍କୁ ଦାୟିତ୍ୱ ଦେଲେ ଏବଂ ତାଙ୍କ ଯେହେତୁ ସେତେବେଳେ ଇଣ୍ଡିଆନ ସିଟିଜେନସିପ୍ ଜଣଙ୍କର ଦରକାର କାହିଁକିନା ରେଜିଷ୍ଟ୍ରି କରତେ ହେଲେ କାହା ନାଁ ଦରକାର ସେତେବେଳେ ଲୋକନାଥ ସ୍ୱାମୀ ହେଉଛନ୍ତି ସେ ହିସାବରେ ସେ କ'ଣ କହିଲେ ଲୋକନାଥ ସ୍ୱାମୀ ନାଁରେ ସେ ଜଣେ ତ ପ୍ରେଜେଣ୍ଟ ଜଣଙ୍କ ନାଁରେ ହେବା ଦରକାର ସେଥିପାଇଁ ଗୁରୁ ମହାରାଜ ଜଗତେ ସ୍ୱାମୀ ନେଇକି ଆସିଲେ ଆସିକି ଏ ଜାଗାଟା ଇସ୍କନ ନାଁରେ ସେ ରେଜିଷ୍ଟ୍ରେସନ ହେଲା ଲୋକନାଥ ସ୍ୱାମୀ ମହାରାଜଙ୍କ ନାଁରେ ସେତେବେଳେ ସିଷ୍ଟମ ନଥିଲା ଯେ ଯାହା ନାଁ ରେଜିଷ୍ଟ୍ରି ହେବ ତାର ଉପସ୍ଥିତି ଆଗରୁ ପ୍ରୟୋଜନ ନଥିଲା ବର୍ତ୍ତମାନ ସେଇ ବର୍ତ୍ତମାନ ପରିସ୍ଥିତି ସେଇଆ ସେଇ ପ୍ରେଜେଣ୍ଟ ଆଗରୁ କ'ଣ ସେ ସିଷ୍ଟମ ଥିଲା କି ଯାହା ନାଁରେ ଆପଣ କରିଦେଇ ପାରିବେ ବର୍ତ୍ତମାନ ତାର ଫଟୋ ତାର ସାଇନ୍ ଦରକାର ହେଉଛି ସେତେବେଳେ ନଥିଲା ତେଣୁ ଲୋକନାଥ ମହାରାଜଙ୍କର କୌଣସି ସାଇନ୍ ଆମ ଇଏରେ ନାହିଁ ଆମ ଡିଡ଼ରେ ଅଛି ଲୋକନାଥ ସାଇନ୍ ଅଛି ତାହେଲେ 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 ଆସିଥିବେ କିନ୍ତୁ ସେ କହିଲେ ଯେ ମାନେ ଏଇଟା ସେମାନଙ୍କ ଡାଟା ନେଇଥିବେ ମହାରାଜ ଆସିଥିଲେ କି ନା ମୁଁ ଜାଣିନି ମୁଁ ଜାଣିଛି ସେ ମୋତେ କହିଲେ ଯେ ଲୋକନାଥ ମହାରାଜଙ୍କ ନାଁ ସାଇନ୍ ଥିବ ଯାଇ ହଉ କେହି ବି କରିଥାଉ ସେହିପରେ କ'ଣ ହେଲା ନା ପ୍ରଭୁପାଦ ସେଠୁ ପଠେଇଲେ ପ୍ରଭୁପାଦ ପଠେଇକି ଏଠି ଟେକଅପ୍ କରିଲେ ଜୟପ୍ରକାଶ୍ୱାମୀ ଗୁରୁମହାରାଜ ଆସୁଥିଲେ ସେହି ମେନ୍ ଏ ସେଣ୍ଟରଟାକୁ ଚଳାଉଥିଲେ କିନ୍ତୁ ଆତ୍ମତତ୍ତ୍ୱ ପ୍ରଭୁକୁ ସେତେବେଳେ ଏଠିକାର ପ୍ରେସିଡେଣ୍ଟସିପ୍ ରଖାଯାଇଥିଲା ଏଇ ଆତ୍ମତତ୍ତ୍ୱ ପ୍ରଭୁ ତ ଆନନ୍ଦ ମାର୍ଗୀ ସ୍ୱାମୀ ଥିଲେ ଆନନ୍ଦ ମାର୍ଗୀ ସ୍ୱାମୀ ଥିଲେ କି ଆନନ୍ଦ ମାର୍ଗ ସବୁ ଅଛି କି ଆନନ୍ଦ ମାର୍ଗୀର ସନ୍ନ୍ୟାସୀ ଥିଲେ ସେ ସାଉଥର ଲୋକ ଆଉ ସେଇଠୁ ଘଟଣା ହେଲା କ'ଣ ନା ଆତ୍ମତତ୍ତ୍ୱ ହରେ କୃଷ୍ଣ ନନ୍ଦନ ପ୍ରଭୁ ଆଜ୍ଞା ଆପଣ ପ୍ରଭୁ ନା ଦାସ ଆପଣ ପ୍ରଭୁ ଦାସ ବୋଲି କହୁଛନ୍ତି ନିଜକୁ
ମୁଁ ଏବେ ମୋ ମୋବାଇଲ ର ନାଁ ସବୁ ସେଭ କରିପାରିଲିଣି
ଅପରେସନ୍ ଇଛିନ୍ ଆଉ ନେଟ୍ ଉପରେ ଯେତେବେଳେ ମାୟପୁରରେ 52 ଜଣ ନା 53 ଜଣ ଗୁରୁ ମହାରାଜ
53 ଜଣ ଗୁରୁ ମହାରାଜ
ଶିଷ୍ୟ
ଗୁରୁ ମହାରାଜଙ୍କ ଶିଷ୍ୟ ଗୁରୁ ମହାରାଜ
52 ଜଣ ନା 53 ଜଣ ଇସ୍କନ ଗୁରୁଙ୍କର ଶିଷ୍ୟ ଅଛନ୍ତି ମାୟପୁର ସର୍ଭିସ କରୁଛନ୍ତି
ବୁଝିପାରିନି
52 ଜଣ ନା 53 ଜଣ ଗୁରୁ ମହାରାଜ ଗୁରୁ ଇସ୍କନ ଗୁରୁ ଯୋଉଟା ଜଗଦୀଶ ଗୁରୁ ମହାରାଜ ଭକ୍ତିଚାରୁ ସ୍ୱାମୀ ଲୋକନାଥ ସ୍ୱାମୀ
52 ଜଣଙ୍କର
52 ଜଣଙ୍କର ଡିସିପ୍ଲ ମାନେ ମାୟପୁର ସେବା କରୁଛନ୍ତି
ଅଧାରୁ ବେଶୀ କରିଛନ୍ତି ଜଗଦୀଶ ସ୍ୱାମୀଙ୍କର
ଯାହା ବି ହଉ କହୁଥିଲେ ସେ ମେଣ୍ଟାଲିଟି କଥା ନୁହଁନ୍ତି ମାନେ ଆମେ ଯାହା ଡିଫରେନ୍ସ ଆସୁଛି ଫିଲିଙ୍ଗସଟା ଆସୁଛି ଫିଲିଙ୍ଗସ ଯେମିତି ନ ହେବ ଯଦି ମାର୍କ ଅପସନ୍ ଥିବ
ସବୁ
ସେ କଥା କହୁନ ଏବେ ମାର୍କ ଅପସନ୍ ଗୋଟେ 1000 ଟଙ୍କା ସେଟ୍ର ବି ଅଛି ଭାବିବୁ କହିବି ଏଇଟାର ନଥିବ ତୁ ସେଇ ଜିନିଷଟା ଦେଖିକି ଜାଣିବୁ ନା କହୁନୁ ମୁଁ ଠକିନି ଥରେ ୟା ପରେ ନୂଆ 20,000 ଟଙ୍କା ମୋବାଇଲ କିଣିଦେବି ଦେଖିକି ଦେବି କଥାଟା କ'ଣ
ମୋବାଇଲ ଗୋଟେ 20,000 ଟଙ୍କା ନା
40,000 ମୋବାଇଲ
40,000
ଅଲଗା ଆହୁରି 2,00,000 ଟଙ୍କା ଅଛି ଟିକେ ହୀରା ଲାଗିଥିବ ଇଏ ଲାଗିଥିବ ଗୋଲ୍ଡ ଲାଗିଥିବ ତୁ ଗୋଟେ ଭଲ ଜିନିଷ ଦେଖିଛୁ ନା ସବୁ ଏଇଗୁଡା ସବୁ ଜୁମ୍ ସିଷ୍ଟମ ଜାଣିଛୁ ହସି ହସି ପେଟ ଉଠାଇଛି ମୋତେ
ତୁ ରହିବାରେ ଆସି ମୋତେ ସବୁ ପଢ଼ାନି
ଦେଖିବୁ ମୋବାଇଲ ମୁଁ ଦେଖି କରୁଥିଲୁ ଇଏ କରୁଥିଲୁ ମୋ ବେଳିଆ ଟାଣି ଦେ ଏଟା ଦେଖୁନୁ ଆଉ ଗୋଟେ
ଜିନିଷ
ଡାହାଣ ପଟ କହୁଛୁ ନା ଡାହାଣ ପଛ କିଛି ଦରକାର ନାହିଁ ଯେକୌଣସି ଜାଗାର ଏଇଭଳିଆ 2 ଆଙ୍ଗୁଲ ଦେବା ଦରକାର ଯେକୌଣସି ଜାଗାର 2 ଆଙ୍ଗୁଲ ମଝିକି ଆପଣ ସେଟା ଷ୍ଟ୍ରଲ ଯେକୌଣସି ଜାଗାର ଗୋଟେ ଜାଗାରେ ହବନି 2ଟାରେ କିନ୍ତୁ ଡାହାଣ ପଟ ବୋଲି କମ୍ପଲସରି କିଛି ନାହିଁ ମଝିରେ ରଖି ସେଟା ଷ୍ଟ୍ରଲ ହବ ସେଭଳିଆ ଏପଟ ସାଇଡ୍ ଯଦି କରିବେ ବୋଲି ଏପଟ ସାଇଡ୍ କରିବେ ସବୁ ଏଇଟା କରୁଛି ହଁ ମୁଁ ସେତେବେଳେ ତା ଦେଖୁଥିଲି ଖୋଳ କାଟିତେ କାଟିତେ ଭଲ ହେଇନି ନା ହଁ ତାଙ୍କ ଫଙ୍କସନ୍
ଗୋଟେ ନୂଆଟା ପୁଣି ଜଣାହଉଛି
ମୋର ଗୋଟେ ରଖିଦିଅ ତୋର
ନୂଆଟା ଜଣାହଉଛି ନୂଆଟା ଏବେ କେଣୁ
ହେଲାଣି 8 ମାସ
ଆମେ ଯାଇଥିଲୁ 24,000
গরম হচ্ছে মানে
ডকুমেন্ট আসছিলা কোম্পানির উজা সেদিন উঠেনি শুভাময় প্রভু এটা আমার সেতু চালু করে দিয়েছি কোন তাঙ্কর তো অতি কপি করি আনলে হবে বলি না নালে বলে সিডি নিয়ে আসি দেই দিছি আচ্ছা
আমি পাইলো কি
হ্যাঁ সেটা সে কত না প্রবলেম
আমার সিডিটাকে কি আর কি নাম্বার পড়া মোবাইল আছে মনে দম আপনার কাজ
তাপরে কোন হেলা না যেতে স্বামী গুরু মহারাজ যেত প্রথম দীক্ষা দেলে এইটি 78 রে মানে জাস্ট গৌর পূর্ণিমা পরে সেতবে গুরু মহারাজ প্রচার বি চালা এইটি 77 নেইছন্তি প্রচারে ওড়িশার গুরু মহারাজ নামটা প্রচার করছেন ইসকন সেন্টর কু আসছেন তারপরে প্রভুপাদ পরে ফাস্ট যেত গুরু প্রভুপাদ অপ্রকট হলে প্রভুপাদ নেলা পরে প্রভুপাদ 77 নভেম্বর 14 রে অপ্রকট হয়ে গেলে হবা পরে হ্যাঁ নভেম্বর পূর্ব এটা নিয়েছেন সেতু রেজিস্ট্রেশন সরি যাইছে অলরেডি প্রভুপাদ আসবা কথা বি অলরেডি ঠিক কহিছেন
প্রভুপাদ পচারে ভদ্রক সেন্টার বিষয়ে গুরু মহারাজ থাকবে গৌরবন্দ স্বামী গুরু মহারাজ লিখবে সে বিষয়ে কুমে সেই টাইমে মহারাজ বি যোগী মহারাজ বি সেই টাইমে
প্রভাত কহিছেন পরে আসি বলি এমনি কথা কহিছেন এবে নয় পরে আসিবা কথা প্রভাত কহিছেন সেটা আমার ডিটটারে কত রেজিস্ট্রেশন কেবে হয়েছে সেটা আমার যে স্কুল না হয়েছে এটা কেবে কেউ মশিয়ার হয়েছে সতস্তর আউথর সেথর থেকে চেক করুন মু শুনেছি 77 হয়েছে বলে
77 আপনি শুনছেন 77 বল তো
একা কথা নেই সেটা নেই ম্যাটার হয়েছে কোন যে লিগালটা আউথর চেক করুন আর আমার ডিটটা একুরেট পার্টিকুলার কোন ডেটরে এই জায়গাটা স্কুল নিয়েছে ইসকন ভদ্র আজির নুয়ে বলে যে ডেটে রেজিস্ট্রেশন হয়েছে সেইটা ক্লারিফিকেশন দেওয়া দরকার
হ্যাঁ
ডি নম্বর এয়া বলে এটা ভদ্রক ইসকন সেন্টর রা হচ্ছে তার ফার্স্ট টাইম লেখা হবে না সব আর সেই হিসাবে তাপরে কোণ হয়েছে না যেতবে 77 প্রভুপাদ অপ্রকট হয়ে গেলে
না প্রভুপাদ
মানে রেজিস্ট্রেশন হেলা পরে রয়েছেন না তা পূর্বরু রয়েছেন এইটা কনফার্ম হওয়া পাই চাহুছেন তো ଏଇଟା କନଫର୍ମ ହେଲେ ତ ମାନେ ସେଇ ଆତ୍ମଦୂତ କୁ ପଚାରତେ ପଡିବ ବା ଏଠିକା ଲୋକାଲ ଭକ୍ତଙ୍କୁ ପୂଜନ କରିବ। ହଁ ଯାହା ବି ହଉ ସିଏ ତାଙ୍କୁ ନ କଲେ ବି ଏଠି ମୁଁ ଯାଇକି ବୁଝିଦେବି, ରାଧାକାନ୍ତ ପ୍ରଭୁ ବି ଡିଟେଲ ଅନେକଟା ଜାଣିଛନ୍ତି କାହିଁକିନା ସେଇ ପ୍ରେଜେଣ୍ଟରେ ସେ ଥିଲେ। ଯେହେତୁ ସେମାନେ ଦୀକ୍ଷା ନେଲେ 77 ଫାର୍ଷ୍ଟ ଗୌର ପୂର୍ଣ୍ଣିମା ପରେ ଯେତେବେଳେ ଗୁରୁମା ଗୌର ପୂର୍ଣ୍ଣିମାରେ ଜିବି ସିରେ ପାସ୍ ହେଲା ଗୁରୁମାଜ ଗୁରୁ ଫାର୍ଷ୍ଟ ଟାଇମ୍ ଗୁରୁ ମାନେ ଯେତେବେଳେ କାହିଁକିନା ପ୍ରଭୁପାଦଙ୍କର ସବୁ ପରେ ଯେତେ ସବୁ ଏଟିଙ୍ଗରେ ଥିଲେ ମାୟପୁର ଯେତେ ସିନିୟର ପ୍ରଭୁପାଦଙ୍କ ଇଏ ଥିଲେ ସମସ୍ତେ ଥିଲେ ସମସ୍ତେ ଗୁରୁମାଜଙ୍କଠୁ ଦୀକ୍ଷା ନେଲେ ନା। ସେଇଥିପାଇଁ ଇସ୍କନର ସବୁ ସିନିୟର ପ୍ରଭୁପାଦଙ୍କ ପରେ ସବୁ ସିନିୟର ଯଦି ଦେଖତେ ଯାଆନ୍ତି ସବୁ ଜୟପ୍ରକା ମହାରାଜଙ୍କୁ କାହିଁକିନା ଫାର୍ଷ୍ଟ ଟାଇମ୍ ଗୁରୁ ଆଉ ସେ ପ୍ରଭୁପାଦଙ୍କ ରେକମେଣ୍ଡେଡ଼ ଗୁରୁ। ପ୍ରଭୁପାଦ ତିନି ଚାରି କେତେ ଜାଗା ତାଙ୍କୁ ଯେମିତି ଆମେ ଗୁରୁମାଜ ଥିବା ଅବସ୍ଥାରେ ଭକ୍ତିକୃଷ୍ଣ ଗୁରୁରାମପୁର ମହାରାଜ ଦୀକ୍ଷା ଦେଉଛନ୍ତି ସେମିତି ପ୍ରଭୁପାଦଙ୍କ ଉପସ୍ଥିତିରେ ପ୍ରଭୁପାଦଙ୍କ ନିର୍ଦ୍ଦେଶ କ୍ରମେ ଗୁରୁ ମହାରାଜ ଯାଇକି ବହୁ ଜାଗା ଦୀକ୍ଷା ଦେଇଛନ୍ତି। ଏଇ ହେଉଛି କଥା କାହିଁକିନା ସେ ତ ଅଲରେଡ଼ି ତାଙ୍କ ହିସାବରେ ତାଙ୍କୁ ଉପଯୁକ୍ତ ବୋଲି ସେ ମନେ କରିକି ଚାରିଆଡ଼କୁ ପଠାଇଛନ୍ତି ଦୀକ୍ଷା ଦେବା ପାଇଁ। ଏଇ ହେଉଛି ସେଇଥିପାଇଁ ଫାର୍ଷ୍ଟ ଟାଇମ୍ ଗୁରୁ ସେଇଥିପାଇଁ ଯିବି ସେ ଫାର୍ଷ୍ଟ ସିଏ ରେକମେଣ୍ଡ ହେଲେ ଯେ ଗୁରୁ ହିସାବରେ ସେଇ ସିନିୟର ହେଇଥିପାଇଁ ଗୁଜରାତ ସ୍ୱାମୀ ମହାରାଜଙ୍କ ସିନିୟର ଶିଷ୍ୟ ଆଉ ଏଜ୍ ସେତେବେଳେ ମାତ୍ର ତାଙ୍କ 26 ଇୟର୍ସ 26 ବର୍ଷ ବୟସ ସେତେବେଳେ ଆଉ ସେତେବେଳେ ଯେଉଁମାନେ ବି ସନ୍ନ୍ୟାସ ଥିଲେ ତା ଭିତରୁ ଇଏ ଗୁରୁ ଆଉ ତାପରେ ସେ ଆସିକି 78 ଏଇଠି ଦୀକ୍ଷା ଦେଲେ। 78 ଭଦ୍ରକ ମନ୍ଦିରରେ ଫାର୍ଷ୍ଟ ଟାଇମ୍ ଗୁରୁ ମହାରାଜଙ୍କର ପ୍ରଥମ ଦୀକ୍ଷା ଅନୁଷ୍ଠାନ ହେଉଛି ଭଦ୍ରକ ମନ୍ଦିର 78 ନା ମୁଁ ଶୁଣିଛି 78 ବୋଲି ରାଧାକାନ୍ତ ପ୍ରଭୁ କହିବା କଥା ଅନୁସାରେ 78 ବୋଲି ଶୁଣିଛି ଫାର୍ଷ୍ଟ ଟାଇମ୍ ଗୁରୁ ମହାରାଜଙ୍କର ଫାର୍ଷ୍ଟ ଇନିସିଏସନ୍ ପ୍ରଥମ ଦୀକ୍ଷା ଦେଇଥିଲେ ପ୍ରଥମ ଦୀକ୍ଷା ଏଇଠି ତାଙ୍କ ଜୀବନର ପ୍ରଥମ ଦୀକ୍ଷା ଫାର୍ଷ୍ଟ ସାରା ପୃଥିବୀରେ ଜଗତେ ସ୍ୱାମୀ ମହାରାଜଙ୍କର ଦୀକ୍ଷା ଅନୁଷ୍ଠାନ ପ୍ରଥମ ତାଙ୍କ ହିଁ ଶିଷ୍ୟ ଗ୍ରହଣ କରିଛନ୍ତି ଭଦ୍ରକ ମନ୍ଦିର ରାଧାକାନ୍ତ ପ୍ରଭୁ ଫାର୍ଷ୍ଟ ହିସାବ ପା ସେମାନେ ପାଞ୍ଚ ଥର ପାଞ୍ଚ ଜଣ ଏକା ସାଙ୍ଗରେ ଦୀକ୍ଷା ନେଇଛନ୍ତି ଏକା ସାଙ୍ଗରେ ଗୋଟେ ଯୋଗ୍ୟାନୁଷ୍ଠାନରେ ଏଇଠି ଯେତେବେଳେ ଦୀକ୍ଷା ହେଲା ପାଞ୍ଚ ଜଣ ପ୍ରଥମ ଦୀକ୍ଷା ନେଲେ ସେଇ ପାଞ୍ଚ ଜଣଙ୍କ ଭିତରେ ଏଇମାନେ କିଏ ଆମେ ସୁଟିଂ କରିକି ରଖିନୁ ହଁ ସେଇ କଥା ସେ ରାମଲକ୍ଷ୍ମଣ ଆଗେ କି ରାଧାକାନ୍ତ ଆଗେ କି ଯୋଉ ଅନ୍ୟ ବ୍ରହ୍ମଚାରୀ କିଏ ଥିଲେ ଜଣେ ସିଏ ବି ଆଗେ ଏଇଟା ବ୍ରହ୍ମଚାରୀ ଯିଏ ସେ ଆଗେ ହେଇଥିବେ କାହିଁକିନା ଗୁରୁମାଜୀ ଆଗେ ବ୍ରହ୍ମଚାରୀ ମାନଙ୍କୁ ହିଁ ଦୀକ୍ଷା ଦିଅନ୍ତି ତାପରେ ଗୃହସ୍ଥ ଭକ୍ତ ମାନଙ୍କୁ ଦିଅନ୍ତି ଏଇଟା ହୁଏ ସେଟା ଏଇଟା ସିଷ୍ଟମ ଥିବ ନା 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 ଦୁଇ ଭାଇ ଦୀକ୍ଷା ନେଇନି ପାଞ୍ଚ ଜଣ ମୁଁ ଶୁଣିଛି ପାଞ୍ଚ ଜଣ ରାମଲକ୍ଷ୍ମଣ ପ୍ରଭୁଙ୍କର ବହୁତ କଥା ହୁଏ ତ ମନେ ରଖିବ ରାଧାକାନ୍ତ ପ୍ରଭୁ ଅନେକ କଥା କୁହନ୍ତି ଆହୁରି ବେଶୀ କଥା ଯାହା ବି ହଉ ସାଙ୍କୁ ଗୁରୁମାଙ୍କ 78 ଦୀକ୍ଷା 79 ମଙ୍ଗଳପୁର ବା ଦୀକ୍ଷା ନେଇଛନ୍ତି ଶସ୍ତ୍ରୀ ଗୃହସ୍ଥ ହିସାବରେ ତାପରେ ସେ ଭକ୍ତ ହେଇକି ତାପରେ ସେ ଦୀକ୍ଷା ନେଇଛନ୍ତି ତାହେଲେ ଗୁରୁମାଙ୍କ ପ୍ରଚାର ଆଗରୁ ଥିଲା ଆସୁଥିଲେ ସବୁ କିଛି ଥିଲା ବୋଲି ଦୀକ୍ଷା ଟେକ୍ଅପ୍ କଲେ ନା ଯୋଗୀ ମହାରାଜ ଇସ୍କନକୁ ଜାଣିବା ଯାହା କିଛି ହଉ ସେମାନଙ୍କର ପ୍ରଚାର ଫାଷ୍ଟ ଥିଲା ଏଠି ଇସ୍କନ ଥିବା ବେଳେ ଆତ୍ମତତ୍ତ୍ୱ ପ୍ରଭୁ ତ ପରେ ଇସ୍କନ ନେଲା ପରେ ଆସୁଛନ୍ତି ଏଠି ବୁଝିପାରୁଛନ୍ତି
ତାଙ୍କୁ
ଶିକ୍ଷା କରୁ
ଫଟାରି
ଫଟାରି କହିବେନି
ଶିକ୍ଷା କରୁ
ସେତେବେଳେ ଏଠି ନଗର କୀର୍ତ୍ତନ ହୁଏ ପ୍ରତ୍ୟେକ ଫୁଡ୍ ଫର୍ ଲାଇଫ୍ ହୁଏ ସେତେବେଳେ ଇସ୍କନ ସିଷ୍ଟମ ଯାହା ପ୍ରପାତ କରିଯାଇଥିଲେ ସବୁଗୁଡା ଚାଲୁ ରହୁଥିଲା ହେଲା କି ସେତେବେଳେ ଇସ୍କନ ଗୋଟେ ଇସ୍କନ କରତେ ହେଲେ ଅନ୍ୟ ଜାଗାରୁ ହେଲ୍ପ ମିଳୁଥିଲା ସିଷ୍ଟମ ଏଇଆ ଥିଲା ଏବେ ବି ଲୋନ୍ ମିଳୁନି କି ମିଳୁଛି ଏବେ ଟିଚିଂ ସିଷ୍ଟମ ସେଣ୍ଟର ଚାରିଆଡ଼େ ଡେଭଲପ ହେଇଛି ସମସ୍ତେ ଇସ୍କନ କଲେକ୍ସନ କରିବାର ଉପଯୁକ୍ତ ହେଲେଣି ସେଇ ହିସାବରେ ଏବେ ସିଷ୍ଟମ ଅଲଗା ହେଇଛି ଯାଇ ହଉ ଏହା ଥିଲା ଇଏ ସେଥିପାଇଁ ଆମର ସେତେବେଳେ ଯେଉଁ ଇସ୍କନ ଭଗବତ ଦର୍ଶନରେ ରାଧାକାନ୍ତ ପ୍ରଭୁ କହନ୍ତି ଯେ ମୋତେ ବି ଦେଖାଉଥିଲେ ଯେଉଁ ବ୍ୟାକ୍ ଟୁ ଗଡ଼ହେଡ଼ ପତ୍ରିକା ବ୍ୟାକ୍ ଟୁ ଗଡ଼ହେଡ଼ ପତ୍ରିକାରେ ଇସ୍କନ 108 ନମ୍ବର ସେଣ୍ଟର୍ସ ବୋଲି ସେ ସେଣ୍ଟର ଲିଷ୍ଟରେ ସେଇ ମ୍ୟାଗାଜିନ୍ରେ ରହିଛି ହଁ ବାହାରିବ ଏବେ ସେଇ ସେଣ୍ଟର ଲିଷ୍ଟରେ ଇସ୍କନ ନାମ ଭଦ୍ରକର ଅଛି ବୋଲି 108 ରୂପା 108 ଟେମ୍ପଲ କରିଛନ୍ତି ତ ସେଇଥିରେ ଅଛି ବୋଲି ସେ 77 ବ୍ୟାକ୍ ଟୁ ଗଡ଼ହେଡ଼ କହିବେ ନହେଲେ 78 ଖେଳିବେ ଯେବେଠୁ ପ୍ରଭୁପାତ ବାହାର କରୁଛନ୍ତି ସବୁଗୁଡା ଅଛି ହଁ ଇଏ କରି ରଖିଛନ୍ତି। ହଁ ସେଇ କଥା କୁ ମୁଁ କହୁଛି ସେମାନେ ସେଗୁଡା ନେଟ୍ ରେ ଛାଡିଛନ୍ତି ନା, ଆଉ ନହେଲେ ନଥିଲେ ଡାଟା ଗୁଡା କଣ ଛାଡିବ। ମାନେ ଭୁଲ ନା ନା କଥା ହଉଛି କଣ, ସେ ଯାହା ହଉ ନା ନା ଟେମ୍ପୁଲ ଥିଲା ତ, ଯୋଗ ମହାରାଜ ଥିଲେ ବିଗ୍ରହ ଥିଲା ତ, ଇସ୍କନ ଯେତେବେଳେ ନେଇଛି ଇସ୍କନ ନାଁରେ ଏଗୁଡା ହେଇଛି, ସେତେବେଳେ ଇସ୍କନ ସେଟାକୁ କଣ କରିଛି, କୋଉ ହିସାବରେ ରଖିଛନ୍ତି, ଗୋଟେ ବର୍ତ୍ତମାନ ସେଟା କରା ହେଇଛି ନା ସେତେବେଳେ ସେୟା କଣ ଥିଲା ସେଣ୍ଟର ଲିଷ୍ଟ, ଇସ୍କନ ସେଣ୍ଟର ଲିଷ୍ଟରେ ଯଦି ଥିବ ସେଟା ଇସ୍କନ ଟେମ୍ପୁଲ ଲିଷ୍ଟ କୋଉ ଲିଷ୍ଟ ହେଉଛି ସେଟା ଖେଳେଇଲେ ମିଳିବ। ଆଉ କଥା ହେଉଛି କ'ଣ ଯେ ଏଟା କ'ଣ ହେଉଛି, ଗୋଟେ ଟେମ୍ପୁଲ ଯେତେବେଳେ ଡେଭଲପ୍ ହୁଏ ଆମ ଅଣ୍ଡରରୁ ବହୁତ ଦିନ ଧରି ଚାଲିଯାଇଥିଲା ନା, ଯେହେତୁ ବହୁତ ଦିନ ତାପରେ କ'ଣ ହେଲା ଆତ୍ମତତ୍ତ୍ୱ ପ୍ରଭୁ ହେରିକା ଯେଉଁ ରହିଥିଲେ, ମେନ୍ ଘଟଣା ହେଲା କ'ଣ, ଯୋଗୀ ମହାରାଜଙ୍କ ସହିତ ଆମେ ଥିଲାବେଳେ ପଡ଼ିଲାନି, ଆମେ ଇଣ୍ଡିଆ ଓଡ଼ିଶା ପିଲା ଆସିକି ରହିଲୁ, ଯୋଗୀ ମହାରାଜଙ୍କ ସହିତ ପଡ଼ିଲା କି ଆମର, କାହିଁକିନା ତାଙ୍କ ସହିତ ତାଙ୍କ ଶିଷ୍ୟମାନଙ୍କର ବି ପଡ଼ିଲାନି, କେହି ତାଙ୍କ ପାଖରେ ରହିଲେ ନା। ବିଶ୍ୱକର୍ମା ପୂଜା ପର୍ଯ୍ୟନ୍ତ ସେଇ ଗ୍ୟାପ୍ରେ କ'ଣ ହେଲା, ଯେତେବେଳେ ତାପରେ ଅନେକ ଦିନ ଇସ୍କନ ଚଳିଛି, କେତେ ଦିନ ପର୍ଯ୍ୟନ୍ତ ଚଳିଛି ମୋର ଠିକ ଧାରଣା ନାହିଁ, ସେଟା କେତେ ବର୍ଷ, ତଥାପି 5-7 ବର୍ଷ ତ ନିଶ୍ଚିତ, ଏତେ ଦିନ ବି ଚଳେଇନାହାନ୍ତି, 3 ବର୍ଷ ସେମାନେ ପଡ଼ିଲେନି। ତାପରେ ହଉଛି ବିଦେଶୀ ମାତାଜୀ ମାନେ ରହିଲେ ଆମର, ଯେତେବେଳେ ମାତାଜୀ ମାନେ ବି ଥିଲେ ବିଦେଶୀ ମାତାଜୀ ମାନେ, ସେମାନେ କହୁଛି ଯେ 78 ଦୀକ୍ଷା ଦେଇଛନ୍ତି, ମାନେ ହୁଏତ 80 ପର୍ଯ୍ୟନ୍ତ ଅଛି କି, କାହିଁକିନା ଏମିତି ମଙ୍ଗଳପୁର ହେରିକା କ'ଣ କହନ୍ତି, ଗୌରଣ ସ୍ୱାମୀ ଗୁରୁମାଙ୍କ ଆସୁଛନ୍ତି ଏଠି ବି, ସେମାନେ କିଛି ଦିନ ଗୌରଣ ସ୍ୱାମୀ ରହିଛନ୍ତି, ଗୀତା ଆଦି କେତେ ଭାଷ୍ୟ ଗୁଡ଼ା ଅନୁବାଦ କରୁଛନ୍ତି, ଏ କାମ ବି ସେମାନେ ଏଠି କିଛି କରିଛନ୍ତି, ଆଉ ଅନ୍ୟାନ୍ୟ ଯେଉଁ ସେତେବେଳେ ଆତ୍ମତତ୍ତ୍ୱ ରହୁଥିଲେ ଏ ମାତାଜୀ ମାନେ ବି କିଛି ରହୁଥିଲେ, ରହିଲା ଭିତରେ ଏମାନଙ୍କର ଯେଉଁ ଆଚାର ଆଚରଣ, ଇଏ ବଙ୍ଗାଳୀ ଓଡ଼ିଆଙ୍କର ଯେତେବେଳେ ସେତେବେଳେ ଛୁଆଁ ଅଛୁଆଁ ମାନେ 40 ବର୍ଷ ପୂର୍ବରୁ କେମିତି ଭାବେ ଅଭାବ ଥିଲା, ସିଏ ସନ୍ନ୍ୟାସୀ ଏଠି ସ୍ତ୍ରୀ ଲୋକମାନେ ରହୁଛନ୍ତି, ଘର ବୋଲି କ'ଣ ଏଟା ତ ପୋଖରୀ ଥିଲା, ଜାଗା ମାନେ ସେଇ ଆମ୍ବ ଗଛ ମୂଳ ପର୍ଯ୍ୟନ୍ତ ଆଉ କିଛି ନାହିଁ, ସେଇ ସେତିକି ଟିକେ ମାତ୍ର ଜାଗା, ସେଇ ଜାଗା ଭିତରେ ସମସ୍ତଙ୍କୁ ଚଳିବା, ସେତେବେଳେ ଚାଳ ଘର ମାତ୍ର ଆଉ ଘର ବୋଲି କିଛି ନାହିଁ, ଅବସ୍ଥା ଶୋଚନୀୟ, ପକ୍କା ଘରଟା ବି ପରେ ହେଇଛି, ସେଟା ଚାଳ ଘର ଥିଲା, କିଚେନ୍ ଏଇ ଯେଉଁ ଏପଟା ନୂଆ କିଚେନ୍ ଏମିତି ଗୋଟେ ସେଇଟା ପୋତା ହେଇକି ଏମିତି ଲମ୍ବା ଘର ହେଇଥିଲା, ଭଡ଼ା ଦିଆ ହେଉଥିଲା, ବାହାର ଲୋକଙ୍କୁ ଭଡ଼ା ଦେଉଥିଲେ, ସେମାନେ ଆମେ ଆଇଲା ବେଳକୁ ସେମାନେ ବାହାର ଲୋକ ରହୁଥିଲେ, ଭଡ଼ା ରହୁଥିଲେ, ମାଛ ମାଂସ ରାନ୍ଧୁଥିଲେ, ସବୁ ଖାଉଥିଲେ ପୁରା ମନ୍ଦିରକୁ, ଆମେ ବି ରହିପାରିଲୁନି ବୋଲି ଆମେ ସେମାନଙ୍କୁ ବାହାର କରିଦେଲୁ, ଆମେ ସେମାନଙ୍କୁ ବାହାର କରିଦେଇଛୁ, ଆଉ ସେ ଭଡ଼ା ନେଇକି ରହୁଥିଲେ ସବୁ, ଆଉ ସେମାନେ କ'ଣ ତାଙ୍କ ଘରେ ସବୁ ଖଟନ୍ତି, ସେଇମାନେ ସବୁ କିଏ ସବୁ ରହୁଥିଲେ। ତାପରେ କ'ଣ ହେଇଛି ନା ସେଇ ଗ୍ୟାପ୍ ଭିତରେ କ'ଣ ହେଇଛି ନା, ସେଇଠି ଏ ସ୍ତ୍ରୀ ଲୋକମାନଙ୍କର କିଛି ଆଚାର ଆଚରଣ, ପଶିଯିବା ବା ଠିକ୍ ଠାକ୍ ଶୌଚ ଶୌଚ ନୀତି ଗୁଡ଼ା ଯୋଗୀ ମହାରାଜ ଧରିଲେ, ସେ ଦେଖିକି ଇଏ ତ ବହୁତ ଯେତେବେଳେ ଚାଲିବୁଲୁରେ ପୁରା ଏକ୍ସପର୍ଟ ଥିଲେ ବାଙ୍ଗରା ହେଇକି ମହାରାଜ, ପୁରା ସବୁବେଳେ ଆଙ୍କ ସହିତ ପଡ଼ିଲାନି, ନ ପଡ଼ିଲାରୁ ଏମାନେ ଗୋଟେ ସବୁବେଳେ ଗୋଟେ କଳହ ଦ୍ୱନ୍ଦ୍ୱ ହେଲା, ଇଏ ମହାରାଜ ରାଗି ଉଠନ୍ତି ଚିଡ଼ି ଉଠନ୍ତି, ସେଇଥିରେ ସେମାନଙ୍କୁ ପଡ଼ିଲାନି। ଆଉ ସେମାନେ ଭଗବତ ଭକ୍ତି ପ୍ରଭୁପାଦ ଯେମିତି ଶିଖେଇଛନ୍ତି, ହୁଏତ ପ୍ରାକ୍ଟିକାଲ ପ୍ରିନ୍ସିପୁଲ ହିସାବରେ କେତେଟା କ'ଣ, ଆମେ ତ ସେ ପିରିୟଡ଼ରେ ନଥିଲେ, ଆଉ ସେ ଯାହା ଶିଖିଥିଲେ ବି ଏଇଟା ଦେଖୁଛନ୍ତି। ଏବେ ତ ଆଚାର ନେଇଛନ୍ତି ଇସ୍କନ୍ର ବହୁତ ଷ୍ଟାଣ୍ଡାର୍ଡ଼, ବହୁତ କିଛି ନୀତି ନିୟମ, ଛୁଆଁ ଅଛୁଆଁ ନେଇକି ଏଟା ଛୁଇଁବନି, ଏ ହ୍ୟାଣ୍ଡରେ ଇଏ କରିବନି, ସେ କରିବେ, ମାୟାପୁର କେତେ ରେଷ୍ଟ୍ରିକ୍ସନ୍ ଚାଲିଛି ଜାଣିବ, ଆଗରୁ କ'ଣ ଥିଲା ଆମେ ଜାଣିନାହାନ୍ତି ସେଇ ପରିସ୍ଥିତି ଅନୁସାରେ, କିନ୍ତୁ ଶିକ୍ଷା ଠିକ୍ ଥିଲା, ହୁଏତ ଠିକ୍ ଏମିତି ପ୍ରାକ୍ଟିକାଲ। ଆଉ ଦ୍ୱିତୀୟ କଥା ହେଲା ଭଲ ପ୍ରଚାର ଚାଲିଥିଲା, ଆଉ ଦ୍ୱିତୀୟ କଥା ହେଲା ଯେତେବେଳେ ଆତ୍ମତତ୍ତ୍ୱ ପ୍ରଭୁ ମୀନା ମାତାଜୀଙ୍କ ସହିତ ରାଧାକାନ୍ତଙ୍କ ଭଉଣୀ ସହିତ ଲଭ୍ ମ୍ୟାଟର୍ ତିଆରି ହେଇଗଲା, ସେଇଠୁ କେସ୍ଟା ଆଉ ସାଙ୍ଘାତିକ ହେଲା, ମାନେ ଆତ୍ମତତ୍ତ୍ୱ ପ୍ରଭୁଙ୍କର ରାଧାକାନ୍ତ ପ୍ରଭୁ ଭଦ୍ରଣୀ ବଡ଼ ଭଉଣୀ ମୀନା ନା ମୀନା ମାତାଜୀ ସାଙ୍ଗରେ ଯେତେବେଳେ ତାଙ୍କର ଲଭ୍ ରିଫ୍ଲେକ୍ସନ୍ ହେଇଗଲା, ଲଭ୍ ମ୍ୟାଟର୍ଟା ବଢ଼ିଗଲା, ସେଠୁ ତାକୁ ପରିସ୍ଥିତି ଦେଖିକି ଏଇ ଆତ୍ମତତ୍ତ୍ୱକୁ ମାରିଦେବାର ବି ବହୁତ କିଛି ଯୋଜନା ଚାଲିଲା, ଏଠିକାର ନେଇକି ବହୁତ ଦ୍ୱନ୍ଦ୍ୱ ହେଲା, ବାବା ଯିଏ କି ବାହା ହୁଅନ୍ତି ଇଏ ହୁଅନ୍ତି, ସେତେବେଳେ ଗୋଟେ ଆରେ ଜଣେ ବାରମ୍ବାର ଯିବା ଲୋକଙ୍କୁ ସମାଜକୁ କ'ଣ ଇଫେକ୍ଟ ଜାଣିନାରେ କ'ଣ, ଯାହା ହଉଥିଲା ତାଙ୍କ ଘରେ ହେଲେ ବି ଏଇଠି ଘର, ଏଇଟା କ'ଣ ଆଉ ଏତେ ଘର ଦ୍ୱାରା ଏଠି କ'ଣ କିଛି ଥିଲା କି, ଲୋକ ଏଇ ବିଲ୍ଡିଂ ଫିଲ୍ଡିଂ କ'ଣ କିଛି ମିଳିଲାନି, ଆଉ ସେଇଠୁ ଦୁଆର ମୋ ସେପଟେ ରାସ୍ତା ସେଇଠୁ ସେତିକି ଦୁଆର କେତେ ବାଟ କି ୟାଙ୍କ ଘର ତାଙ୍କ ଘର ଦେଖାଯାଉଛି, ସେଥିରେ କ'ଣ ମ୍ୟାଟର୍ଟା କିଛି ନଥିଲା, କିଛି ନଥିଲା, ଏ ମଧୁର ନା ସ୍ୱାମୀ ଥିଲା ନା ଇଏ ଥିଲା ନା କ'ଣ କ'ଣ ସିଏ ତ ଚାଳ ଘର ମାନେ ତାଙ୍କର ଥିଲା ମାତ୍ର ସିଏ ତ ଅବସ୍ଥା ସେ କିଛି ସମାଧାନ କରି ହବନି ସେତେବେଳେ ଗୁରୁମାହାଜ ନିର୍ଦ୍ଦେଶ ଯଦି ତୁ ତାକୁ ମାନେ ନହେଲେ ନ ହବ ତାହେଲେ ତୁ ନେଇକି ତାକୁ ପଳେଇ ଯିବା ପାଇଁ ଗୁରୁମାହାଜ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ନହେଲେ ଆଉ ଦେଖିଲେ ଯେ ଏଠି ଏଠି ରହିଲା ମାନେ ମାନେ କଣ୍ଡଳ ସମସ୍ୟା ବଢି ଚାଲିବ, ସେଥିପାଇଁ ଗୁରୁମାହାଜ ଶୁଣିଛି ତାଙ୍କୁ ସେଭ୍ କରିବା ପାଇଁ ଜଗତର ସୋସାଇଟିକୁ ବଞ୍ଚେଇବା ପାଇଁ ଗୁରୁମାହାଜ ତାଙ୍କୁ କେମିତି ଏଠୁ ପଳେଇ ଯିବାର ନିର୍ଦ୍ଦେଶ ଦେଇ ଦେଇଛନ୍ତି ଏଇ ମନ୍ଦିରରୁ, ସେଥିପାଇଁ ସେ ତାଙ୍କୁ ନେଇକି ଚାଲି ଯାଇଛନ୍ତି।
ନା ନା ନେଇକି କାଇଁ ପଳେଇବ,
ତାକୁ ଏଠୁ ପାର କରୁଛନ୍ତି ଗୁରୁମାହାରାଜ କଣ ତାକୁ ନିର୍ଦ୍ଦେଶ ଦେଇକି ଏଇ ମନ୍ଦିରରୁ ତାଙ୍କୁ ବାହାର କରୁଛନ୍ତି, ଏଇଠୁ ବାହାର କରୁଛନ୍ତି ଗୁରୁମାହାରାଜ। ନା ନା ସେଟା ନେଇକି ଆମର ଆମର କଣ ଘଟଣା ହେଇଛି, କାହିଁକି ମନ୍ଦିରଟା ଆମ ହାତରୁ ଚାଲିଗଲା ସେଇଟା ମ୍ୟାଟର, ସେଇ କେତେ ଦିନ ସେଇ ଲିଡର ଥିଲେ ଆଉ କଣ ସେଇ ସବୁ କିଛି ପଡୁଥିଲେ ଆଉ ଯୋଗୀ ମାନଙ୍କ ପ୍ରଦରରେ ରହିବା ସମ୍ଭବ ହେଲାନି, ସେଠୁ କଣ ହେଲା ନାଇଁ ମାନେ ଚାଲିଯିବା ସବୁ ଚାଲିଗଲେ ଆଉ ଏ ପରିସ୍ଥିତିକୁ ମୁକାବିଲା କରି ହେଲା, ଯୋଗୀ ମାନେ ଏକାଙ୍କା ରହିଲେ ଆଉ କଣ ଅଛି, ଏ ହେଉଛି କଥା ଆଉ ଏକାଙ୍କା ରହିବାକୁ ସେ ତାଙ୍କ ତତ୍ତ୍ୱାବଧାନ ଚଳେଇଲେ ଆଉ ନା ଆଉ କଣ ରେକର୍ଡ ଇଏ ରହିଛି ତା ମଧ୍ୟରେ ହେଇଛି କଣ ନା ତା ମଧ୍ୟରେ ହେଇଛି କଣ ଯେହେତୁ ଇସ୍କନ ନାଁକୁ ରେକର୍ଡ ହେଇଯାଇଥିଲା ସେମାନେ ସବୁ ଚାଲିଗଲେ ଆଉ ଏଠି କିଏ ଆସିଲେନି, ୟା ଭିତରେ ହେଲା କଣ ସେମାନେ ଚାହିଁଲେ ଯେ ଯୋଗୀ ମହାରାଜ ଚାହିଁଲେ ଯେ ଏ ଜାଗା ଜମି ଯେତେ ସବୁ ଅଛି ଏଗୁଡ଼ାକୁ ବିକ୍ରି କରିଦେବେ ବୋଲି ତାଙ୍କ ମହାନ୍ତି ଫ୍ୟାମିଲି ଭାବିଲେ ଯେ ବିକ୍ରି ଯୋଗୀ ମହାରାଜଙ୍କୁ କିଛି ପଇସା ପତ୍ର ଦେବା ଏଇ ଛୋଟ ଜାଗା ତାଙ୍କର ତ ଜମି ଯିବା ଦରକାର ନାହିଁ, ଏ ବିକ୍ରି ପକରେ କରିଦେବି ମନ୍ଦିର ଭାବରେ କ'ଣ କରିହେବ ନିଜେ ନିଜେ ପଇସା କେମିତି ସବୁ ନେବା ହେଲ ଆତ୍ମସାତ କରିବାର ଚିନ୍ତା କଲେ। ସେଠୁ କ'ଣ ହେଇଛି ମଝି ପିରିୟଡ଼ଟାରେ ସେ ଏଇ ଯେଉଁ ଥରାବୁଡ଼ା ଆସୁଛି ସେ ସମ୍ପୂର୍ଣ୍ଣ ଇସ୍କନ ଏଗ୍ନେଷ୍ଟ, ଆମେ ଯେପର୍ଯ୍ୟନ୍ତ ଆସୁଛୁ ସେ ଆମ ସହିତ ଫାଇଟିଂ କରୁଛି, ମାର ପିଟ ତା ବେଶୀ ଅନ୍ୟ କେହି ଇନଭଲ୍ଭ ନଥିଲେ ସିଏ ତା ପୁଅମାନଙ୍କୁ ଦେଇକି ଆମକୁ ମାରତେ ଆସେ, ଏ ସବୁଠୁ ଯଦି ବିରୋଧୀ ଥାଏ ଏଇ ହେଉଛି ଟୁନି ବୁଢ଼ା ଥରା ବୁଢ଼ା ହେଇ ସବୁଠୁ ଡେଞ୍ଜରିୟସ ସବୁ। ସେଇ ଲୋକନାଥ ସ୍ୱାମୀ ମହାରାଜ ହେଇକି କୋର୍ଟକୁ ଗଲା, ମୁଁ ଲୋକନାଥ ସ୍ୱାମୀ ମହାରାଜ କିଏ ଇସ୍କନର କ'ଣ ବାଇଡ଼ାଟା ତ ନାହିଁ ଇସ୍କନ ମହାରାଜଙ୍କ ନାଁରେ ହେଇଛି ନା, ଏ ହେଉଛି କଥା। ସେଇଠୁ ତାଙ୍କ ନାଁରେ ସିଏ ଯାଇକି କ'ଣ କଲେ ବାବାଜୀ ହେଇକି ଯାଇକି କ'ଣ କଲେ ସେଇ ମୁଁ ଲୋକନାଥ ସ୍ୱାମୀ ମହାରାଜ ମୁଁ ଚାହୁଁଛି ମୋ ନାଁରେ ଏଇଟା ଇସ୍କନ ସୋସାଇଟି ତରଫରୁ ହେଇଥିଲା, ମୁଁ ଏବେ ଆସିଛି ସୋସାଇଟି ପରମିଶନ ଦେଇଛି ଯେ ଏଟାକୁ ଆମେ ତାଙ୍କ ନାଁରେ ହଁ ଇସ୍କନ ପୁଣି ତାକୁ ଛାଡ଼ ଏଇ କଥା ନେଇକି ପୁଣି କୋର୍ଟକୁ ଯାଇଥିଲେ। ନା ନା ଯାଇଥିବ କୋର୍ଟକୁ ଯାଇଛନ୍ତି ମୁଁ ଶୁଣିଲି, ତାଙ୍କୁ ପଚାରୁନା ସେମାନେ ନିଜେ କହିଲେ ସେମାନେ ପାଇଗଲେ ଏଇଠି ଲୋକ କ'ଣ ଘଟଣା ହେଉଛି ଏଇଠି ଖବର ପାଳି ଚାଲିଯିବ ନା ଚାଲିଯିବ, ସେଠୁ ଚାଲିଯିବା ପରେ ସେମାନେ ଯାଇକି ଅବଜେକ୍ସନ କରିବାରୁ ସେଇ ହଁ ସେଇ 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 ଆମ ସପୋର୍ଟରେ ଥିଲେ ସେଇ ବୁଢ଼ା ହିଁ ଲାଷ୍ଟ ପର୍ଯ୍ୟନ୍ତ ଆସୁଛନ୍ତି ଏଠିକି ସବୁଦିନ ଭାବୁଲି ବାବୁ ସେଇ ପ୍ରଭୁପାଦଙ୍କଠୁ ଦୀକ୍ଷା ନେବେ ବୋଲି ଫାଇନାଲ ହେଇକି ଥିଲା, ସେଇ ପ୍ରଭୁପାଦଙ୍କଠୁ ଦୀକ୍ଷା ନେଇଥାନ୍ତି, ସେ ପ୍ରଭୁପାଦଙ୍କଠୁ ଦୀକ୍ଷା ନେଇଥାନ୍ତେ ପ୍ରଭୁପାଦଙ୍କର ଡିସାପିଲ ହିସାବରେ ସେ ପ୍ରଭୁପାଦଙ୍କୁ ମାନୁଥିଲେ, ତାଙ୍କ ଘରେ ଲାଷ୍ଟ ପର୍ଯ୍ୟନ୍ତ ବହୁତ ବଡ ଫଟୋ ରଖିଥିଲେ, ଅନେକ ଜିନିଷ ତାଙ୍କ ଘରେ ପ୍ରଭୁପାଦଙ୍କର ଥିଲା। ହଁ ଆମେ ଲାଷ୍ଟରେ ହଁ ସମାନ ସାଙ୍ଗ ଥିଲେ, ଗୁରୁମା ଯାଇଲେ ଆଗରୁ ସଚିବଙ୍କ ଘରେ ରହୁଥିଲେ ମାନେ ଯେତେବେଳେ ଆଗେ ଆଗେ ଆସୁଥିଲେ ଏଇ ଘର ତ ନେଇ ଚାଳ ଘର ଆଗକାର ଦିନ ଅବସ୍ଥା ଯାହା ବି ଥିଲା ତାଙ୍କର, ଆଉ ଏମାନେ ଏମ୍ ଏଲ୍ ଏମ୍ ପି କ'ଣ ସବୁ ଥିଲେ ଜାଣିବ ସେ ହିସାବରେ ସିଏ ସେଥିପାଇଁ ଇସ୍କନକୁ ଭଲ ପାଉଥିଲେ ଇସ୍କନକୁ ସପୋର୍ଟ କରୁଥିଲେ, ଆମ ସହିତ ରିଲେସନ୍ ଭଲ ଥିଲା। ଆଉ ଗୁରୁମାଙ୍କର ବହୁତ ବ୍ୟବହାର ମାନେ ଯେତେବେଳେ ଆସୁନି ଗୁରୁମା ତାଙ୍କ ବିହେଭ୍ରେ ଏମାନେ ଇସ୍କନକୁ ବେଶୀ ଭଲ ପାଇଁ ସପୋର୍ଟ ହେଇକି ଥିଲେ, ଯାହା ଯେଉଁ ପର୍ଯ୍ୟନ୍ତ ସେଇଥିପାଇଁ ଗୁରୁମା ଯେତେବେଳେ ଆଇଲେ 2007 2004 ଯେତେବେଳେ ଆଇଲେ ତାଙ୍କ ଘରେ ରହିଲେ କାହିଁକି ଗୁରୁମାଙ୍କୁ ଏତେ ଆଦର ପରିଚାଳନା କଲେ କି ସେଦିନର କଥା, ଗୁରୁମା ସହିତ ସେମାନେ ଯେଉଁ ରିଲେସନ୍ ଗୁରୁମା ଯେଉଁ ସେମାନଙ୍କ ସହିତ ଯେଉଁ ଭଲ ପାଇବା ରଖିଥିଲେ ସେଇ ଭଲ ପାଇବାଟା ସେ ପର୍ଯ୍ୟନ୍ତ ଥିଲା। ଯାହା ବି ହଉ ସେଇ ଅନୁସାରେ ଇସ୍କନ ଏଠୁ ଚାଲିଯାଇଥିଲା। ଗଲା ପରେ ସେ ଯାହା ଇସ୍କନ ନେଇପାରନ୍ତି ଜାଗା ଜମି ରହିଥିଲା। ଇଏ 77 ନାଇଁ ଯେଉଁ କ'ଣ 98 ରାଧାଷ୍ଟମୀ ସମୟରେ କ'ଣ କଲେ ନା ରାଧାଷ୍ଟମୀରେ ରାଧାଷ୍ଟମୀର କିଛି ଦିନ ଆଗରୁ ଏମାନେ କ'ଣ କଲେ ଯୋଗୀ ମହାରାଜ 1997 ବନମାଳୀ ପ୍ରଭୁଙ୍କୁ ନେଇକି ଏଠି ଯେଉଁ ତାଙ୍କ ଶିଷ୍ୟମାନେ ତ ତାଙ୍କ ସାଙ୍ଗରେ କେତେ ଲୋକ ଆସୁଛନ୍ତି ସେ ମହାରାଜ ଝଗଡ଼ା ହେଇଛି ଚାଲି ଯାଇଛନ୍ତି ଲାଷ୍ଟରେ ସେ ରଘୁନାଥ ପ୍ରଭୁ ଏକା ରହୁଥିଲେ ସିଏ କ'ଣ କରୁଥିଲେ ଏଇ ଯେଉଁ ଘର ଗୁଡ଼ା ଅଛି ନା ଏଇଠି ଏଇ ଘରରେ ରହିକି ପାଠ ପଢ଼ୁଥିଲେ ରଘୁନାଥ ସିଏ ବି ପଢ଼ୁଥିଲେ ଏଇଠି ରହିକି ପଢ଼ୁଥିଲେ ବର୍ତ୍ତମାନ ଏଇ ମଠକୁ ଟିକେ ଟିକେ ଆସନ୍ତି ମାନ୍ତି ସାହିରେ ସେଇଠି ତାଙ୍କ ଟିଉସନ୍ ଫିଉସନ୍ କ'ଣ କରନ୍ତି ଏମିତି ନେଇକି ତାଙ୍କ ଘର ହେଉଛି ଯେଉଁ ଗୁଡ଼ୁପାଳ ଯାଉଛନ୍ତି ଗୁଡ଼ୁପାଳ ଗୌରହରି ପ୍ରଭୁଙ୍କ ଗାଁ ଜଗବନ୍ଧୁ ପ୍ରଭୁଙ୍କ ଗାଁ ସେଇ ଗାଁର ଆଉ ଭିତରକୁ 3 କିଲୋମିଟର ଗାଁ ଭିତରକୁ କ'ଣ 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 ଗୋଟେ ନାଁ ତାଙ୍କର ସେଇ ରଘୁନାଥ ପ୍ରଭୁଙ୍କ ଗାଁ ସେଠି ସେଇଠି ରହିକି ପଢ଼ୁଥିଲେ ଯେହେତୁ ପଢ଼ୁଥିଲେ ସିଏ ଏଇ ରହିଥିଲେ ତ ଯୋଗୀମାନଙ୍କ ପାଖରେ ଏଇଠି ଶିଷ୍ୟ ହେଇଗଲେ ଶିଷ୍ୟ ହେଇକି ରହିକି ସେଇଠୁ ପୂଜା ସେବା କଲେ ବ୍ୟବହାରରେ ପୁରା ଅସନ୍ତୁଷ୍ଟ ମାନେ ଯୋଗୀମାନଙ୍କ ସହିତ ତାଙ୍କର 2 ଜଣଙ୍କର ପଡ଼େନି ସେ ଭଲ ଖାଇବେନି ଭଲ ପିନ୍ଧିବେନି ବହୁତ କଳହ ସେତେବେଳେ ମନ୍ଦିର ମାନେ କ'ଣ ଏତେ ପୁରା ନଡ଼ିଆ ଗଛ ସେଇ ଆମର ଯେତିକି ପିଲର କରୁଛନ୍ତି ସେତିକି ହେଲା କି ସେଇଠୁ ଆଉ ଏଣୁକୁ ନାହିଁ ଏଇ ଲ୍ୟାପଟପ୍ରେ ଦେଇକି ଶୁଣିବା ପାଇଁ ଯେହେତୁ ସେଇ ପରିସ୍ଥିତି ଥିଲା ସେତେବେଳେ କ'ଣ କଲେ ଯୋଗୀ ମହାରାଜ ବାଧ୍ୟ ହେଇକି କ'ଣ କଲେ ଗିରିରାଜ ମହାରାଜ ସେଠୁ ଯୋଗୀ ମହାରାଜ କ'ଣ କଲେ କେମିତି ଆଉ ମୁଁ ପାରିବିନି କେହି ନାହିଁ ବୁଢ଼ା ହେଇଗଲେଣି କେମିତି ସେବା ପୂଜା କରିବି ଆଉ ମୋ ଦ୍ୱାରା ସମ୍ଭବ ନୁହେଁ ଇସ୍କନ ଜାଗା ତେଣୁକରି ଏଇଟା ଆଉ କେହି ନେଇ ବି ପାରିବନି ଆଉ ସେଥିପାଇଁ ମୋ ଦାୟିତ୍ୱଟା ମୁଁ ହ୍ୟାଣ୍ଡ ଓଭର କରିଦେବି ଶିଷ୍ୟମାନଙ୍କଠୁ ସେ ବହୁତ ଧକ୍କା ଖାଇଛନ୍ତି ଖାଇଲା ପରେ କ'ଣ ଯୋଗୀମାନେ ସିଦ୍ଧାନ୍ତ ନେଲେ ଯେ ମୁଁ ଇସ୍କନକୁ ଦେଇଦେବି ସେ ବନମାଳୀ ପ୍ରଭୁ ସେଇ ଯେଉଁ ରାନ୍ଧିଆ ବନମାଳୀ ପ୍ରଭୁ ସେ ତାଙ୍କ ସୋର୍ସରେ ତାଙ୍କ ସହିତ କେମିତି ଯୋଗାଯୋଗ ହେଇଛି ଆସିଲା ପରେ ସେଇଠିକି ତାଙ୍କୁ କହିଛନ୍ତି ମାୟାପୁର ନେଇକି ଯାଇଛନ୍ତି ମାୟାପୁର ଯେତେବେଳେ ଯାଇଛନ୍ତି ଆମେ ନାମଘଟରେ ଥିଲୁ ବନମାଳୀ ପ୍ରଭୁ ନାମଘଟ ଭକ୍ତ ଆମ ସହିତ ଯୋଗାଯୋଗ
ତହସିଲ
କାମ ଯାଇନି ସେ ସେଇଟା ମୁଁ କହିଲି ହଁ ସେ ଯାଇକି ଇଏରେ ସେଇଟା କରିକି ଏଟା ବନ୍ଦ କଲେ ଆଉ ହେଇପାରିଲାନି ହଁ ସେଇଟା ଆମ ନାଁରେ କାଗଜପତ୍ର ଆଉ ସେଥିପାଇଁ କିନ୍ତୁ ଏ ଡିଟା ହେଉଛି ସେବାୟତ ଡିଟ୍ ଏଇ ଡିଡ଼୍ରେ ଆମେ ଯେତିକି ସବୁ ସର୍ତ୍ତ ରହିଛି ଏଇ ସେବା ଯିବେ ଇଏ କରିବେ ସେଗୁଡ଼ା ଆପଣ ବନ୍ଦ କରିପାରିବେନି କେବେ ବି ଏଗୁଡ଼ା ମ୍ୟୁଚୁଆଲରେ ଆପଣ ହୁଏତ ବନ୍ଦ କରିପାରିବେ କିନ୍ତୁ ଡିଡ଼୍ରେ ଲେଖା ହେଇଛି ଆମର ସେବାୟତ ଆପଣଙ୍କର ଏଇଟା ବିକ୍ରି ନାମ କିଛି ନାହିଁ ସେବାୟତ ଡିଡ଼୍ ସେବା କରିବେ ବାସ୍ ନହେଲେ ସବୁ ଠାକୁରଙ୍କର ସମ୍ପତ୍ତି ଜଷ୍ଟ ତାଙ୍କୁ ସେବାୟତ ଭାବେ ଦିଆଯାଇଛି ଏ ହେଉଛି ଯିଏ ସେବା କରିବେ ସେ ହେଉଛି ସେ ଚଳେ ଆଉ ତାପରେ କ'ଣ ହେଇଛି ନା ଏ ଯୋଗୀ ମହାରାଜ କ'ଣ କଲେ ନା 1998 ଗଲେ ରାଧାଷ୍ଟମୀ ପୂର୍ବରୁ ଯାଇକି କ'ଣ କଲେ ମାୟାପୁରରେ କଥାବାର୍ତ୍ତା କରିକି ଆସିଲେ ଯେ ଖୋଜିଲେ ସେତେବେଳେ ଯାଇକି ବନମାଳୀପୁରକୁ ଦେଖା କଲେ ମୋତେ ପଚାରିଲେ ଏମିତି ସେ ଯୋଗୀ ମହାରାଜ ଭଦ୍ରକରୁ ଆସୁଛନ୍ତି ଆଉ ଏହି ଘଟଣା ଯେଉଁ ଜମି ଦିଆ ହେଇଥିଲା ସେ କଥା ଆମେ ଆଗରୁ ସେତେବେଳେ ନାମଟରେ ମୁଁ ଥିଲି ମାୟାପୁର ଆମେ ପ୍ରଚାର ଆସୁଥିଲୁ ପୂର୍ଣ୍ଣପୁରୁଷରୁ ମୁଁ କିନ୍ତୁ ପୂର୍ଣ୍ଣପୁରୁଷରୁ 77 ପ୍ରଚାରରେ ଆଉ ଆସିଲେନି ବୃନ୍ଦାବନ ଚାଲିଗଲେ ଚାଲିଯିବା ପରେ ମୁଁ ଏପଟକୁ ଆସୁଥିଲି ମୁଁ ଏପ୍ରିଲରେ ବି ଆସିଛି ମୁଁ ଆସିଛି 1798 ଗୌରଚନ୍ଦ୍ରକୁ ଥରେ ନେଇକି ନେଇ ଆସିଥିଲି ନହେଲେ ମୁଁ ଅନାଦିରୁ ପ୍ରଭୁ ବୋଲି ଆଉ ଜଣେ ଥିଲେ ଛୋଟ ବାଙ୍ଗଲା ଜଣେ ଥିଲେ ସେଇ ପ୍ରଭୁ ଆସୁଥିଲେ ହେଲା ଲଳିତାସବୁ ଥରେ ଆସନ୍ତି ଅନାଦିରୁ ପ୍ରଭୁ ଥରେ ଆସନ୍ତି ଏଇଭଳିଆ ସେତେବେଳେ ଆମେ ଅନାଦିରୁ ପ୍ରଭୁ ବୋଲି ଜଣେ ଆଉ ଲଲିତେଶ୍ୱର ପ୍ରଭୁ ସେ ବି ବିଦେଶ ପଳେଇଲେଣି ସେମାନେ ମାନେ ପୂର୍ଣ୍ଣପୁରୁଷକୁ ଚାଲି ଯାଇଛନ୍ତି ମୁଁ ବି ମାନେ ପୁରା ନୁହେଁ ସେଇ ପିରିୟଡ଼ରେ କେତେବେଳେ ପୁରା କଣ୍ଟିନ୍ୟୁ ଲଙ୍ଗରିଂ କରିବା ବି ସମ୍ଭବ ନୁହେଁ ସେଇ ଟାଇମ୍ରେ ମୁଁ ମଝିରେ ଯାହା ଯେତେବେଳେ ପ୍ରୋଗ୍ରାମ୍ ହେଲେ ସେଇ ଅନୁସାରେ ଆସୁଥିଲି ମାନେ କହିବାକୁ ଗଲେ ଫୁଲ୍ ପ୍ରଚାରକ ହିସାବରେ ବି ନୁହେଁ, ବୁଝିପାରୁଛନ୍ତି? ପୁରା ପାୱାର ମତେ ପଠାଉଛନ୍ତି, ମୁଁ ଆସୁଛି, ଆସିଲେ ବି କଣ ସେଇଭଳି ମାନେ ପୁରା ମୋର ବି ପ୍ରଚାରକ ହିସାବରେ, ମୁଁ ତ ନିଜ ସାହସ ପାଉନି, ମୁଁ ପ୍ରଚାର କଣ ଆସିବି, ମୁଁ ଆସିଛି 2 ବର୍ଷ ହେଲାଣି, ମୁଁ ପ୍ରଚାରକ କଣ ଆସିବି? ଯାଇ ହଉ, ସେଇ ସମୟରେ ସେ ଯାଇ କହିଲେ, କହିଲେରୁ ବର୍ଣ୍ଣାଳୀ ପୁଣି ସହିତ ପରିଚୟ ଅଛି, କିଛି ଦିନ ଆଗରୁ ଆସିକି ଗୌରଚନ୍ଦ୍ରପୁର ପୁରା ମୁଁ ଯେତେବେଳେ ଆସେ ଜଣେ ଭକ୍ତଙ୍କୁ ନେଇକି ଆସେ, ପୁରା ଟୁର୍ ମାରିକି ଯାଏ, ସେତେବେଳେ ବର୍ଣ୍ଣାଳୀ ଗୌରଚନ୍ଦ୍ରପୁର ନେଇକି ଆସି ବୁଲିକି ଆସିଥିଲି ବର୍ଣ୍ଣାଳୀପୁରଙ୍କୁ, ସେତେବେଳେ ସିଏ ବି ରାଧାଷ୍ଟମୀରେ ରିକ୍ସା ନେଇକି ନେଇତେ ଗଲେ ରାଧାଷ୍ଟମୀରେ ବର୍ଣ୍ଣାଳୀପୁର, ସେ ବର୍ଣ୍ଣାଳୀପୁର ବ୍ରାହ୍ମଣ ଦୀକ୍ଷା ନେଲେ 1998 ରାଧାଷ୍ଟମୀରେ, ମୁଁ ବି ବ୍ରାହ୍ମଣ ଦୀକ୍ଷା ନେଲି, ସିଏ ନେଲେ, ଆଉ ସେତେବେଳେ ଘଡ଼େଇ ପ୍ରଭୁ ମାତାଜୀ କିଏ ହଁ, ଆଉ ସେଠୁ ସିଏ କ'ଣ କଲେ 1998 ରାଧାଷ୍ଟମୀରେ ବର୍ଣ୍ଣାଳୀପୁର ନେଲେ, ମୁଁ ବି ନେଲି ବ୍ରାହ୍ମଣ ଦୀକ୍ଷା, ଆଉ ସେପଟେ ଘଡ଼େଇ ପ୍ରଭୁ ବି ସେ ସମୟରେ ହରିନାମ ଦୀକ୍ଷା ନେଲେ, ଏମିତି କଥା। ସେଇ ସମୟରେ କ'ଣ ହେଲା, ଇଏ ଯୋଗୀ ମହାରାଜଙ୍କୁ ନେଇକି 2 ଜଣ ଯାଇଥିଲେ, ଏଇଟା ଦୀକ୍ଷା ରାଧାଷ୍ଟମୀ ପୂର୍ବର ଘଟଣା। ସେ ସମୟରେ ନଥିଲେ କିଏ, ଗୋରାମପ୍ରେ ମହାରାଜ ଥିଲେ, ଗୋରାମପ୍ରେ ମହାରାଜ ସହିତ କଥା ହେଲାରୁ ଏମିତି 6 କର ଜମି ଏମିତି ଏମିତି ଇସ୍କନ୍ ଦିଆ ହେଇଥିଲା, ଏସବୁ ମହାରାଜ ଶୁଣିଲେ, ସିଏ ବି ଶୁଣିଥିଲେ ଟିକେ ଟିକେ, ସିଏ ରାଜି ହେଇଗଲେ ନବା, କିନ୍ତୁ ନବା ଦାୟିତ୍ୱ ହେଉଛି ଭକ୍ତି କୃଷ୍ଣ ମହାରାଜ, ସେ ମେନ୍ ସେତୁ ଭକ୍ତି କୃଷ୍ଣ ମହାରାଜ ଆସନ୍ତୁ ବୋଲି ଅପେକ୍ଷା କରାଗଲା। ଭଗ ମହାରାଜ ଆସିବା ଡେରି ହେଇଥିଲା, ଏମାନେ ଚାଲି ଆସିଲେ, ଚାଲି ଆସିଲା ପରେ ଗୋରାମପ୍ରେ ମହାରାଜ ଭକ୍ତି କୃଷ୍ଣ ମହାରାଜ ଆସିବା ପର୍ଯ୍ୟନ୍ତ ବୋଧେ ଅପେକ୍ଷା କଲେ, 3 ଦିନ ପରେ ନା କ'ଣ ଆଇଲେ, ମହାରାଜ ଯେଉଁ ରହୁଥିଲେ ଚକ୍ରମିଣିଲିରେ ପୁରା ମନ୍ଦିର ସାମ୍ନାସାମ୍ନି ମାମୁଁ ନାମହଟ ପାଖରେ ନେଇକି ଉପରେ ରଖିଲୁ ଫାର୍ଷ୍ଟ ଫ୍ଲୋର, ଆମକୁ ଖାଇବା ପିଇବା 3 ଦିନ ତାଙ୍କ ସହିତ ମିଶିବା, ସବୁ କଥାବାର୍ତ୍ତା ସବୁ ଯୋଗମାନଙ୍କ ସହ ମିଶିଥିଲି, ବର୍ଣ୍ଣାଳୀଙ୍କ ସାଙ୍ଗରେ ମିଶିକି ମୁଁ ପୁରା ଟେକ୍ କେୟାର ନେଉଥିଲି। ଚାତୁର୍ମାସିଆ ସମୟ, ଏଇ ସମୟ ତ ଚାତୁର୍ମାସିଆ, ଏଇଟା ଖାଇବେନି, ସେଟା ଖାଇବେନି, ସେଟା ଖାଇବେନି, ଯେଉଁ ପନିପରିବା ସବୁ ଖାଆନ୍ତିନି ଚାତୁର୍ମାସିଆ ବ୍ରତ, ଆମର ମା ଉପରେ ସିନା ସବୁ ଖାଇଦେଉଛନ୍ତି, ଆମ ନାମହଟବାଲା ଖାଉନାହାନ୍ତି, ଆଉ ସେଠୁ ସବୁବେଳେ ମୁଁ ରୋଷେଇ କରିକି ତାଙ୍କୁ ସେଠି ଦେଉଥିଲି ସ୍ୱତନ୍ତ୍ର ଭାବେ, ଏଇ ଯେଉଁ ଦେଉଥିଲି। ସେଇଠୁ କଥାବାର୍ତ୍ତା ହେଲା ପରେ ଭକ୍ତିକୃଷ୍ଣ ମହାରାଜ ଆଇଲେ, ଯେତେବେଳେ ହଁ କହିଲେ ଭକ୍ତିକୃଷ୍ଣ ମହାରାଜ, ଗୁରୁମହାରାଜଙ୍କୁ ପଚରାଗଲା ରାଧାଷ୍ଟମୀରେ, ପଚରା ହେଇକି ରାଧାଷ୍ଟମୀ ଯିବା ପରେ ଏଇ ସେପ୍ଟେମ୍ବର ବନ୍ୟା ଆସିଗଲା ମାୟପୁର, ଏଇ ବନ୍ୟା ସମୟରେ ମାୟପୁର ପୁରା ବନ୍ୟା, ରାଧାଷ୍ଟମୀ ଦୀକ୍ଷା ଯୋଗୀ ଆମର ସରିଲା, ବନ୍ୟା ମାଡ଼ିଗଲା ପୁରା ପୁରା, ଆମେ କାଲି ବନ୍ଧ ଫନ୍ଧ ବାଲି ବନ୍ଧ ଦେଇକି ମନ୍ଦିର ଚାରିପଟେ ଅଟକା ହେଇକି ରଖା ହେଇଥିଲା ହେଲା, ପୁରା ସାଙ୍ଗେ ସାଙ୍ଗେ ଦୀକ୍ଷା ଯୋଗ୍ୟ କୌଣସି ମତେ ସରିଛି, ବ୍ରାହ୍ମଣ ଦୀକ୍ଷା ଶେଷ, ପାଣି ଏତିକି ପାଣି ହେଇଗଲା ମନ୍ଦିର ଭିତରେ ହେଇଗଲା, ସେଇ ରାଧାଷ୍ଟମୀ ବନ୍ୟାରେ ପାଣି ପୁରା ଭର୍ତ୍ତି। ସେତେବେଳେ ମହାରାଜ ଫାଙ୍କି ଦେଲେ ଯେ ନିର୍ଦ୍ଦେଶ ଯିବା ପାଇଁ ପଡ଼ିବ ଭଦ୍ରକ, ଚାଲ ମନ୍ଦିର ନିଆଯିବ, ବୀରଭଦ୍ର ମୁଁ ନନ୍ଦସ୍ୱତ ପ୍ରଭୁ 3 ଜଣ ଅଜିତ ବୋଲିଆ ଗୋଟେ ପିଲା କେଉଁଝରରେ, ସେ ସଂକୀର୍ତ୍ତନ ଡିପାର୍ଟମେଣ୍ଟ ଥିଲା, ତାକୁ ନେଇକି ଆସିଲୁ ଏଠି ଫାଷ୍ଟ 4 ଜଣ। 4 ଜଣ ଆସିକି ପ୍ରଥମ ସେ ମାନେ 14 ତାରିଖ 16 ତାରିଖରେ ପହଞ୍ଚିଲୁ ଆସିକି ମାର୍କଣାରେ, ସେ ବନ୍ୟାରେ ପାର ହେଇକି ଡଙ୍ଗାରେ ମାୟପୁର ଆସିଲୁ, ମାୟପୁର ପାର ଆସିକି ଏପଟେ ଗାଡ଼ି ସବୁ ପଳେଇ ଆସିଥିଲା, ଯେଉଁ ବନ୍ୟା ପାଣି ମାଡ଼ିଲା, ଜଗନ୍ନାଥ ମନ୍ଦିର ଥିଲା, ଫୋନ୍ କରାଲୁ ଜଗନ୍ନାଥ ମନ୍ଦିରରୁ ଆସିକି ଏପଟେ ସ୍ୱରୂପଗଞ୍ଜ ପଟରେ ସେ ଉଚ୍ଚାରେ ଗାଡ଼ି ଥିଲା, ଏପଟେ ଉତ୍ସାହିତ ଜଣେ ପ୍ରଭୁ ଥିଲେ, ସେଇ ଡଙ୍ଗା କରିକି ଆମକୁ ନେଇକି ଆଣିକି ପାର କଲେ, ପୁରା ଏପଟେ ସେ ଘାଟରେ ପାର କଲେ ସଂକୀର୍ତ୍ତନ ଭବନରୁ, ଆମେ ବ୍ରହ୍ମଚାରୀ ସାମ୍ନା ତଳରେ ଥିଲା ଛାତିଏ ବେକେ ପାଣି ବୁଡ଼ି ଯାଆନ୍ତି, ଆଉ ସେଇ ବନ୍ୟା ପାଣିରେ 98 ଆମେ ଆସିଛୁ ସେଇଠି ପୁରା ଛାତୁରୀ ଛାତୁରୀ। ଆଉ ଭକ୍ତି ଆମେ ଆସିବୁ, ଆମେ ଗାଡ଼ି ନେଇକି ଆସିଛୁ, ଆମର ଯେଉଁ 400 ଗାଡ଼ି ଏବେ ଯେଉଁଟା ପୁରା ଗାଡ଼ି ନେଇକି ମାୟପୁର ଆସିଛୁ ସେଠି ହେଲା, ଆମେ 4 ଜଣ ଗୋରାପ୍ରେ ମହାରାଜ, ଭକ୍ତିକୃଷ୍ଣ ମହାରାଜ, ଭକ୍ତିକୃଷ୍ଣ ମହାରାଜଙ୍କ ଆସିଷ୍ଟାଣ୍ଟ, ଗୋରାପ୍ରେ ମହାରାଜ ସାଙ୍ଗରେ ଆସିଷ୍ଟାଣ୍ଟ ପାଲଗ୍ନିକ ଟାଇ ପ୍ରଭୁ, ଆଉ ମହାଭକ୍ତି କୃଷ୍ଣ ମହାରାଜଙ୍କର ଆସିଷ୍ଟାଣ୍ଟ ହେଉଛନ୍ତି ବସନ୍ତ ରାଜ ପ୍ରଭୁ, ବସନ୍ତ ରାଜ ପ୍ରଭୁ ମାନେ ଗଦା ପାରକୁରୁ ଯେତେ ଲଙ୍ଗ ବିଲ୍ଡିଂ ତଳେ ପଶିକି ପାର ହେଉଛନ୍ତି, ବୁଝିପାରୁଛନ୍ତି ନା, ଗଦା ଆଡ଼କୁ ଆସିଲା ବେଳେ ଲଙ୍ଗ ବିଲ୍ଡିଂ ତଳଟା ଯେତେବେଳେ ପାର ହେଉଛନ୍ତି, ଡାହାଣ ପଟେ ଗୋଟେ ଏବେ ଦୋକାନ ହେଇଛି ନା, ସେଇ ପଶିଲା ବେଳକୁ ଗୋଟେ ଷ୍ଟଲ୍ଟେ ହେଇଛି ନା, ମାଳ ଧଳା ବିକ୍ରି ହେଉଛି, ଯେଉଁ ପ୍ରଭୁ ଦୋକାନ ଦେଇଛନ୍ତି ବସନ୍ତ ରାଜ, ସେଇ ମହାଭକ୍ତି କୃଷ୍ଣ ମହାରାଜଙ୍କ ସେକ୍ରେଟେରୀ ଥିଲେ, ସେଇ ତାଙ୍କ ସାଙ୍ଗରେ ପାଲକିନୀ ତାଇ ପ୍ରଭୁ, ହଁ ପ୍ରସାଦ ପ୍ରସାଦ ଷ୍ଟଲ୍ଟା ଏବେ ହେଇଛି, ଆଉ ସେ ପାଲକିନୀ ତାଇ ପ୍ରଭୁ ଭକ୍ତି କୃଷ୍ଣ ମହାରାଜ, ଏଇ ଏଇ ଯେଉଁ ପୋଖରୀଟା ହଁ ସେ ପୃଷ୍ଠ ମାନଙ୍କ ସେବକ ଥିଲେ, ଆଉ ଏଇ ଯେଉଁ ପୋଖରୀଟା ଆଉ ସେପଟଟା ଥିଲା, ଏଇ ଯେଉଁ ପୁରା ଯେଉଁ ବିଷ୍ଣୁ ସେଠି ଯେଉଁ ଘର ଫର କରିଛି, ଏଇଟା ପୁରା ତ ପାଣି ନାଳ, ଏଇ ସାରା ଜଗତର ସବୁ ନାଳ ହେଉଛି ଏଇଟା ପାଣି ନାଳ, ସବୁ ଡ୍ରେନ୍ ପାଣି ଏଇ ବାଟେ ଯିବା ଆଶା କରେ, ଯେତେବେଳେ ଯିବା ଆଶା କରେ, ଏଇଟା ଏଇଟା ପୋଖରୀ ଥିଲା, ସବୁ ଯେତେ ସବୁ ସାରୁ ପାଣି ସାରୁ ଗୁଡ଼ା ଯେଉଁଗୁଡ଼ା କଚୁ ଗୁଡ଼ା ସେଇଗୁଡ଼ା ଏଇଟା ଜଙ୍ଗଲ ଭର୍ତ୍ତି, ଆଉ ସିଏ ଆସିକି ପହଞ୍ଚିଲା ବେଳକୁ ଏଠି ତ କିଛି ନଥିଲା ଖାଇବାକୁ, ଯାହା ଆସିଲା ଆସିଲେ ଯେଉଁ ଦିନ ଦ୍ୱୀପରେ ପହଞ୍ଚିଲୁ ଆମେ ଏଠି କାତେ ଏଇ ବିଶ୍ୱକର୍ମା ପୂଜା ଦିନ ଏଇଠି ପହଞ୍ଚିଲୁ, ମାର୍କଣାରେ ଆସିକି ଥିଲୁ ମନମଣ୍ଡା ଘରେ 98 ସେପ୍ଟେମ୍ବର 17 ତାରିଖ ବିଶ୍ୱକର୍ମା ପୂଜା ଭକ୍ତିଚାରୁ ମହାରାଜଙ୍କର ଦେଶ ପୂଜା ସେଇଦିନ ଆମେ ଆସିକି ଏଠି ପହଞ୍ଚିଛୁ। ସେଇଦିନ ଆମେ ହ୍ୟାଣ୍ଡ ଓଭର କରିଛୁ ବିଶ୍ୱକର୍ମା ପୂଜା ଦିନ ପୁରା ଡାଟା ଏଇଟା ଆଉ ମହାମିଳନ ହେଇଛି ଏଇ ବିଶ୍ୱକର୍ମା ପୂଜାର ପର ରବିବାର 22 ତାରିଖ ନା କେତେବେଳେ ଥିଲା ସେମାନେ ଆମକୁ ଛାଡ଼ି ଦେଇ ଗଲେ ସେନେ ପୁରୀ ଗଲେ ଯାଇକି ମହାରାଜ 5000 ଟଙ୍କାର ସଂକୀର୍ତ୍ତନ ବିବିଟିରୁ ଭୁବନେଶ୍ୱରରୁ ଧୂପ ବହି କିଣିକି ଆଣିକି ଦେଲେ ସମ୍ବଳ ଆମକୁ ଦେଇକି ଗଲେ 5000 ଟଙ୍କାର ଗ୍ରନ୍ଥ ଆଦି ଆକୁ ବିକ୍ରି କରିବ ଯାହା ଲାଭାଂଶ ବାହାରିବ ସେତିକିରେ ଚଳିବ ଏଇ 5000 ଟଙ୍କା ପଇସା ଯେତେବେଳେ ବିକ୍ରି ହେବ ସେଇ ପଇସାରେ ଯାଇକି ଭୁବନେଶ୍ୱରରୁ ମାଲ କିଣିକି ଆଣିବ ମାଲ କିଣିକି ଆଣିକି ତମେ ପୁଣି ଏଇଟାକୁ ଲଙ୍ଗରିଂ କରିବ ବ୍ୟବସାୟୀ ବଢ଼େଇବ ଏଇ ଲାଭାଂଶରେ ଚଳିବ ଯାହା ଯାହା ଭିକ୍ଷା ଦେବେ ଭକ୍ତମାନେ ଚଳିବ ସେ ସେତିକି 5000 ଟଙ୍କା ବହି ଆଣିକି ଦେଇଯାଇଥିଲେ। ମୁଁ ୟା ଭିତରେ କେମିତି ମୋ ସେଣ୍ଟର ଚାଲିବ 22 ତାରିଖ ଦିନ ମୁଁ ସାଇକେଲ ନେଇକି ଗୋଟେ ପଇସା ଦେଲେ 700 ଟଙ୍କା ଦେଇକି ଗୋଟେ ହିରୋ ସାଇକେଲ 22 ଇଞ୍ଚ ନା 24 ଇଞ୍ଚିଆ ସାଇକେଲ କିଣିଲି କାହିଁକିନା ମାର୍କେଟିଂ କରତେ ଯିବି କ'ଣ କରିବି ବୋଲି ଫାଷ୍ଟ ପରିସ୍ଥିତି ଯେତେବେଳେ ମୁଁ ଦୁଇ ପରେ ପହଞ୍ଚିଲୁ ସବୁ ଭକ୍ତମାନେ ଇଲାକାରେ ଆସିଥିଲେ ଭକ୍ତମାନେ ଆସିବେ ଇସ୍କନ ସେଣ୍ଟର ନେବେ ବୋଲି ଭଦ୍ରକ ଇଲାକା ପାଖାପାଖି ଇଲାକାରେ କିଛି ଭକ୍ତ ବି ଆସିଥିଲେ ଆମେ ଆସିକି ଦୁଇପରେ ଏଇଠି ପ୍ରସାଦ ପାଇଲୁ ସେ ଚାଳ ଘର ଥିଲା ଆଉ ଏଇ ରୋଷେଇ ଘର ଯେଉଁଟା ଅଛି ଏବେ ସେଇ ରୋଷେଇ ଘର ଚାଳଟା ପୁରା ଗଳି ପଡ଼ିଥିଲା କିଛି ନଥିଲା ପୁରା ପଚିକି ଏକଦମ ପୁରା ଗଳି ପଡ଼ିଲାଣି ମାନେ ଜ୍ୱର ଆଉ ରିପ୍ୟାରିଂର ମହାରାଜଙ୍କ ପାଖରେ କ୍ଷମତା ନଥିଲା କୌଣସି କିନ୍ତୁ ମହାରାଜ ଯେଉଁ ଚାଳ ଘରଟା ଥିଲେ ସେଇଟା ତାଙ୍କର ରୋଷେଇ କରୁଥିଲେ କେଉଁଠି ତାଙ୍କର ଚାଳ ଘର ଫାଳରେ କ'ଣ ନଥିଲା ଠାକୁର ଯେଉଁ ସାମ୍ନା ଆମେ ଉପରେ ଯେଉଁଠି ଛିଡ଼ା ହେଇକି ପାଣି ଛିଟା ହେଉଛି ସେଇ ସାମ୍ନାଟା ଏମିତି ଖାଲି ଇଟା ଥାକ ଥାକ କରିଦେଇଥିଲେ ଦୁଇପଟକୁ ଇଟା ଥାକ ଥାକ କରିଦେଇଥିଲେ ତା ଭିତରେ ରଖିକି ଗୋଟେ ହିଟର ରଖିଥିଲେ ସେଇ ହିଟରରେ କୌଣସି ଚୁଲା ଫୁଲା ଜାଣୁନଥିଲେ ସେଇ ହିଟର କରେଣ୍ଟ ଦେଇଥିଲା ସେଇ ଫେକରବାଲା କାହିଁକିନା ସେ ଟିୱେଲରୁ ସେ ଆସିକି ପାଣି ନେଉଥିଲା କାହିଁକି ଦେଉଥିଲା ସେ ଇଲେକ୍ଟ୍ରିକ୍ କରେଣ୍ଟ ଦେଇଥିଲା ଗୋଟେ ମନ୍ଦିର ସାମ୍ନାରେ ବିଲ୍ଡିଂ କରିପାରିବେ ନାହିଁ ଏଇଟା ହେଉଛି ନିୟମ ଯେହେତୁ କରିପାରିବେନି ସେ କେମିତି କରିବେ ବୋଲି କରିକି ପ୍ଲାନ୍ରେ ସେ ଆଙ୍କୁ କ'ଣ କରୁଛି ନା ଆମେ କରେଣ୍ଟ ଫରେଣ୍ଟ ଦେମୁ ଏଟା ସେଟା ଠାକୁର ମାଲ ଜଳିବ ଏଟା ସେଟା ଆମକୁ ଚାଳ ଦେବୁ ତୁମକୁ କିଛି କିଛି ଚାଳ ଦେଉଥିଲା ଆଉ ସେ ହଁ ମହାପାତ୍ର ସେ ଚାଳ ଦେଉଥିଲା ସେଇଟା ଦେଉଥିଲା ସେଇଥିପାଇଁ ସେ ମହାରାଜ ସାଇନ୍ କରିଦେଲେ ଯେ କିଛି ମୋର ଅବଜେକ୍ସନ୍ ନାହିଁ ଆଉ ସେଇଥିପାଇଁ ସେମାନେ ମନ୍ଦିର ସେ ଏତେ ବଡ଼ ବିଲ୍ଡିଂ ସାମ୍ନାରେ କରି ନେଇପାରିଲେ ଏ ହେଉଛି କଥା ସେତେବେଳେ ଯେଉଁ ମହାରାଜ ପରମିଶନ ଦେଇଦେଇଥିଲେ ହେଇସାରିଥିଲା ଆଉ ସେଇଥିରେ ଇଲେକ୍ଟ୍ରିକ୍ ଜଳୁଥିଲେ ଆମେ ଆସିଲା ପରେ କିଛି ଦିନ ଜାଳିଛୁ ଆଉ ଦେଖିଲା ଏମାନଙ୍କର ସଂଖ୍ୟା ବଢ଼ିଲେଣି ସେମାନେ କାଟିଦେଲେ ସେଇ ଅନୁସାରେ ତାଙ୍କର ଚାଲିଥିଲା ତାଙ୍କ ରୋଷେଇ ଘର ସେ ଠାକୁର ସାମ୍ନାରେ ଯାହା ରାନ୍ଧନ୍ତି ହାଣ୍ଡି ବାଡ଼ି ନେଇକି ଚାଲି ଯାଆନ୍ତି ଭିତରକୁ ମନ୍ଦିର ଭିତରେ ଶିଉଳି ଯେ ଶିଉଳି ମାନେ ପାଦ ପକେଇ ପାରିବେନି ତା ଭିତରେ ହଁ ଏଇ ସିଂହାସନଟା ଏଇଆ ନଥିଲା ଉପରେ ଡିଜାଇନ୍ଟା ଯାହା ସେଇଆ ଥିଲା ତଳେ ପୁରା କିଛି ନଥିଲା ସେତେବେଳକାର ପରିସ୍ଥିତି ସେ କଥା କୁହାଯାଏ ନା ପୁରା ଜଙ୍ଗଲ ଫଙ୍ଗଲ ଚାରିଆଡ଼େ ଥିଲା ପୁରା ତିଅଳ ପାଖକୁ ଯାଇ ହୁଏନି ମାନେ ଇଟା ମିଟା ପଥର ପଥର ସେ ଯେଉଁ ବିଲ୍ଡିଂ ଫିଲ୍ଡିଂ କରୁଛନ୍ତି ନା ଯେତେ ଅପରିଷ୍କାର ସବୁ ସେ ପୁରା ଇଟା ଏତିକି ମାନେ ଗୋଟେ ବନ୍ଧ ହେଇକି ଥିଲା ପୁରା ମାନେ ଦୁରାବସ୍ଥା ହେଇକି ଥିଲା ଟିଅଳ ମୂଳ ପର୍ଯ୍ୟନ୍ତ ଯାହା ଏଇଭଳିଆ ଅବସ୍ଥାରେ ଚାଲିଥିଲା ସେତେବେଳେ ଏଇ ହେଉଛି ଆମେ 78 ନେଇଛୁ ଆମର ଫାଷ୍ଟ ମହାମିଳନ ତା ପର ରବିବାର ବୋଧେ 22 ତାରିଖ ମନେ ହେଉଛି ସେପ୍ଟେମ୍ବର 22 ତାରିଖରେ ମୁଁ ତା ପୂର୍ବରୁ ଯାଇକି ସବୁ ଇଲାକା ସେ ନରହରି ମାନେ ଯେତିକି ଏଇ ସେ ପାଳିଆଉଣ୍ଡା ତିହିଡ଼ି ପର୍ଯ୍ୟନ୍ତ ଏପଟୁ ଆରମ୍ଭ କରିକି ସେ ରଘୁନାଥପୁର ଏଇ ଇଲାକା ରସୁଣା ଅନ୍ତରା ଭନ୍ତରା ଯେତିକି ଅଛି ସବୁ ଇଲାକା ଅନେକ ସାଇକେଲ ନେଇକି ଗୋଟେ ଦିନରେ ସବୁ ବୁଲିଦେଇଛି ନା ଦିନେ ଯାଇଥିଲି ଏପଟ ସାଇଡ଼ଟା ଦିନେ ଚଲେଇଥିଲି 80 କିଲୋମିଟର ଆଉ ଦିନେ ଚଲେଇଥିଲି 70 କିଲୋମିଟର ନାଗେ ଦୁଇ ଦିନ ଭିତରେ ମୁଁ ବୁଲିକି ସାରିଦେଲି ସାରିକି ସମସ୍ତଙ୍କୁ ଡାକି ଦେଇକି ପଳେଇ ଆସିଲି ସମସ୍ତେ ଆସିକି ପହଞ୍ଚିଲେ ମହାରାଜ ଡାକିଛନ୍ତି ସମସ୍ତଙ୍କୁ ଆସନ୍ତୁ ସେଇଦିନଠୁ ମହାମିଳନ ହେବ ହେଲା ପରେ କିଏ କେତେ ଗୋଟେ ମଧୁମୁଖୀ ନିତ୍ୟ ସେବାର ବ୍ୟବସ୍ଥା କରାଗଲା ମହାରାଜ ଭୁବନେଶ୍ୱରଠୁ ପ୍ଲାନ୍ ନେଇକି ଆସିଲେ ସେମାନେ ସେଇ ନିତ୍ୟ ସେବା ମଧୁମୁଖୀ ସେବା ସେଦିନଠୁ ଷ୍ଟାର୍ଟ ହେଲା ଟୋଟାଲ୍ ହେଉଥାଏ ସେତେବେଳେ 500 ଟଙ୍କା 450 ଟଙ୍କା 500 ଟଙ୍କା 10 ଟଙ୍କା 15 ଟଙ୍କା 20 ଟଙ୍କା ଦେବା କଥା କହିକି କହିକି ଏମିତି ମାସିକ ଆୟ ଥିଲା ଆଉ ତାପରେ ହେଲା କ'ଣ ନା ଏଇ ଆମେ ଯାହା ବହି ଧୂପ ବିକ୍ରି କଲୁ ଏଇ ବିକ୍ରି କରତେ କରି ଆମର ବ୍ୟବସାୟଟା ବହୁତ ବଢ଼ିଆ ଚାଲିଲା ବହୁତ ଫାଷ୍ଟ କ୍ଲାସ୍ ଚାଲିଲା ଆମର କିନ୍ତୁ ବୀରଭଦ୍ର ପ୍ରଭୁଙ୍କର ସବୁବେଳେ କ'ଣ ଚଳି ହେବ ଡେଭଲପ୍ କରିହେବନି ଏଇ ଭିକ୍ଷାରେ ମନ୍ଦିର ପୂଜା ସେବା କରି 3-4 ଜଣ ଖାଇକି ଯୋଗୀ ମହାରାଜଙ୍କୁ ଦେଇକି ଭଗବାନ ସେବା କରିକି ଆମର ମାୟପୁର ପୂଜାରୀ ହେଉଛନ୍ତି ବୀରଭଦ୍ର ବାବୁ ଏତେ ଥର ଭୋଗ ଲାଗିବ ଏହା ହେବ ସେଇଆ ହେବ ଏ କିଛି ଜିନିଷ ପତ୍ର ନଥିଲା ଆଉ ଯେଉଁଦିନ ହେଲା ତା ପରଦିନ ଯୋଗୀ ମହାରାଜ କ'ଣ କଲେ ନା ଆମର ଆସିକି ପହଞ୍ଚିଛୁ ଦ୍ୱିପରେ ସନ୍ଧ୍ୟାବେଳକୁ କିଛି ଖାଇବାକୁ ନଥିଲା ମହାରାଜ ପଇସା ଦେଇଥିଲେ ସେଇ ପଇସାରେ ଚାଉଳପତ୍ର କିଣା ହେଇକି ସନ୍ଧ୍ୟାଠୁ ଆମେ କିଣିବା ଆରମ୍ଭ କରୁଛୁ ସେଇଦିନ ତ ଚାଲିଛି ଯୋଗୀ ଆଉ ଯୋଗୀ ମହାରାଜ ଆମ ରୋଷେଇ ବାସନ ଆମେ ଆସି ପହଞ୍ଚୁ ତ ରୋଷେଇ ବାସନ ଫାସନ ମହାରାଜ ବି ଏତେ ପଇସା ଦେଇଥିଲେ ଷ୍ଟୋଭ୍ ବି ନଥିଲା ଯେଉଁଦିନ ହେଲା ଯୋଗୀ ମହାରାଜ ତାଙ୍କ ଷ୍ଟୋଭ୍ଟା ନେଇଗଲେ କାହିଁକିନା ଇଲେକ୍ଟ୍ରିକ୍ ହିଟର୍ରେ ଯେଉଁ ରୋଷେଇ ହେଉଥିଲା ତ ଗୋଟେ ଷ୍ଟୋଭ୍ ଥିଲା, ଏମର୍ଜେନ୍ସି କେତେବେଳେ କରେଣ୍ଟ ନଥିବ ରୋଷେଇ ବାସ ହେବ, ସେ ଷ୍ଟୋଭ୍ ହାଣ୍ଡି କଣ୍ଡି ଯାହା ଥିଲା ଯୋଗୀ ମହାରାଜ କହିଲେ ଏଇଟା ମୁଁ ତା ଘରୁ ଧାର କରିକି ଆଣିଥିଲି, ସେ ବାମନପୁରକୁ ଦେଇଦେଲି, ବାମନପୁର ସବୁ ଘରକୁ ନେଇଚାଲିଗଲେ କ'ଣ। ତା'ପରେ ଦିନ ହାଣ୍ଡି ନ କିଣିଲେ ଆମେ ରୋଷେଇ କରିପାରିଲୁନି, ଏମିତି ପରିସ୍ଥିତି ଥିଲା ସେଇଦିନ। ହଁ ନିଜେ ଥିଲେ ସବୁଦିନ, ସେ ତ ପଳେଇଲେ ଏଠୁ ଛାଡ଼ିବି ସେଠି ମୋ ପରେ ମାଟିଟାରେ କିଛି ଗୋଟେ ଦୋଷ ଅଛି, ଏଇ କଥା ଅଛି। ଯିଏ ଆସନ୍ତି ଏଠିକି ସିଏ ଲଙ୍ଗଜିଭିଟି ହେଇପାରନ୍ତି, କିଛି ଦୋଷ ନେଇକି ଯାଆନ୍ତି। କଣ ଦୋଷ? ଏଠି ଯିଏ ରହନ୍ତି ତାଙ୍କ ଭିତରେ ଝିଅମାନେ ଦାୟିତ୍ୱ ରହନ୍ତି, ସେମାନଙ୍କ କଳହ ବୀରଭଦ୍ର ପ୍ରଭୁ ସବୁଦିନ ନନ୍ଦସୁତ ପ୍ରଭୁ ସବୁଦିନ କାନ୍ଦନ୍ତି, ମାୟପୁର ଛାଡ଼ିକି କାହିଁକି ମହାରାଜ ମାନେ ଆମକୁ ଆଣିକି ରଖିଲେ ଏଠି ଡେଲି। ବୀରଭଦ୍ର ଆଖିରୁ କେଉଁ ଦିନ ଲୁହ ଗଣେନି, କିନ୍ତୁ ତାଙ୍କ ଆମେ ପ୍ରଥମେ ତ ଆଇଲୁ, ବହୁତ ଦାୟିତ୍ୱଟା କରତେ ପଡ଼ିବ, ବହୁତ କଷ୍ଟ କରି ସମସ୍ତେ କଷ୍ଟ କଲୁ, କାହିଁକିନା ପରିଷ୍କାର ପରିଚ୍ଛନ୍ନ କରିବା, ଡେଭଲପ୍ କରିବା, ଘରଦ୍ୱାର ତିଆରି କରିବା, ଏଇସବୁ ଯାହା ବି ହେଲା ସେଇ ଘର ଏଇ ନାଟ ମନ୍ଦିର ରାଧାକାନ୍ତ ପ୍ରଭୁଙ୍କର ବହୁତ ଅବଦାନ। ଛୋଟା ଗୁଡ଼ିଆ ହେଲେ ବି ସେ ନାଟ ମନ୍ଦିରରେ ସେ ବହୁତ ସାହାଯ୍ୟ କରିଛନ୍ତି, ଆସିଲେ ବି ସେ ଆସିକି ଏଇ ଯେଉଁ ନାଟ ମନ୍ଦିରରେ ଯେତିକି ପିଲର ଛିଡ଼ା ହେଇଛି ଚାରିପଟେ, ଗୋଟେ ପିଲର 400 ଟଙ୍କା କରି ନେବେ କହିଲେ। ମୁଁ ସବୁଦିନ ରାତିରେ ଉଠେ, ରାତିରେ ଭୋରୁ ଉଠିକି ମା ମଙ୍ଗଳା ଫଙ୍ଗଳା ଆଦି କରେନି, ମୁଁ ଶୁଏ ମୁଁ ମୋର ଜୀବନର ଶୋଇବାର ସିଟ୍ଟା ହେଉଛି ଠାକୁରଙ୍କ ସାମ୍ନା ଯେଉଁ ଚାଳିଟା, ଯେଉଁଠି ଛିଡ଼ା ହେଇକି ପାଣି ଛିଟଉଛନ୍ତି ସେଇଠି, ଶୀତ ବର୍ଷା ଖରା ମୋର ସେଇଠି ଶୁଏ। ଏ ହେଉଛି ନାଟ ମନ୍ଦିର ନଥିଲା ତ, ନାଟ ମନ୍ଦିରଟା ଚାଳରେ ଭୁଷୁଳି ପଡ଼ିଥିଲା ତ, ମୁଁ ସେଇଠି ଶୁଏ। ଏମାନେ କୌଣସି ମତେ ଏଇ ଯେଉଁ ନାଟ ମନ୍ଦିରଟା ଆଉ ନହେଲେ ସେ ମହାରାଜ ଯୋଗୀଙ୍କର ମହାରାଜ ତ ସେ ଘରଟାରେ ରହୁଥିଲେ, ଏପଟ ଘରଟାରେ ସେ ତାଙ୍କ ଜିନିଷ, ଆମେ ଯେଉଁଦିନ ଆଇଲୁ ସେଇଦିନ ସନ୍ଧ୍ୟାରେ ଯୋଗୀ ମହାରାଜ ଇଏକୁ ବିଦା କରିଦେଲେ, ରଘୁନାଥକୁ ସେଇଦିନ ବିଦା କରିଦେଲେ, ତୁ ରହିପାରିବୁ ଯାହା ଇଚ୍ଛା ତମ ଆଗରେ ଯାହା ଭାଷା ପାଇଲେ ତାହା କହିଲେ। ଏମିତି ଭାଷା ଗୋଟେ ଗୁରୁ ସେ ଶିଶୁ କୁହେ ମୋ ଜୀବନରେ ମୁଁ ଶୁଣୁନଥିଲି। ନା ସେ ତାର ଯାହା ମ୍ୟାଟର ଥିଲା ସେ ମେନ୍ କଥା ନୁହେଁ, ସେ ନେଇ କଥା କହିଲେ ମହାରାଜଙ୍କର ସହିତ ସିଏ ଗୁରୁ ବୋଲି ମାନୁଥିଲା, ଅଲଗା ରୋଷେଇ କରିକି ସେ ବେଶିକି ରାନ୍ଧେ ଆଉ ଖାଏ, ଯାହାଠୁ ଯାହାଠୁ ପଇସା ଯିଏ ଦିଅନ୍ତି ତା ରଖେ, ଆଉ ମୁଁ ଯେଉଁଟା ଦେଖି ଯୋଗୀ ମହାରାଜ ସହିପାରୁନଥିଲେ ତାଙ୍କ ବ୍ୟବହାର, ସେ ସାଙ୍ଗେ ସାଙ୍ଗେ ଏତେ ଭକ୍ତି ମୁଁ ମୋତେ ଦେଖି ଦୟା ଲାଗିଲା, ତା ଏତେ ଗୋଟେ ଇଏ କାନ୍ଦିଲା କ'ଣ କରିବି ବୋଲି ମୁଁ ଭକ୍ତି ସହାରାଜ ଯାଇ କହିଲି, ତାକୁ ନେଇକି ଭେଟେଇଲି, ମାନେ ଏମିତି କାନ୍ଦୁ ମହାରାଜ କହିଲେ ଚାଲ ତୋତେ ନେଇଯିବି, ମହାରାଜ ସେଠୁ ମାୟପୁରକୁ ନେଇଯାଇଥିଲେ। ହଁ ନେଇଯାଇଥିଲେ, କାହ୍ନେ ନାଡ଼ସଲା ପଠେଇଥିଲେ, ସେଠି ରହିପାରିଲାନି, ମାୟପୁର ଆସିଲା, ମାୟପୁର ଆସିକି ପଞ୍ଚତତ୍ତ ପୂଜାରୀ କଲା କିଛି ଦିନ ହେଲେ, ଇସ୍କନରେ ରହିକି ଇସ୍କନ ଦୁର୍ନାମ କଲା, ତାପରେ ସେଠି କିଛି ଦିନ ରହିଲା, ଏଠି ଯେତେବେଳେ ଆମେ ଚଳେଇଲୁ ଏଠୁ ସେ ତାର ଯେତେବେଳେ ଭଲ ହେଲା, ମୁଁ ବି ଯେତେବେଳେ ଏଠୁ ଛାଡ଼ିକି ଚାଲିଗଲି, ଚାଲିଯିବା ପରେ ନନ୍ଦସତ ପ୍ରଭୁ ଯେତେବେଳେ ରହିଲେ ସିଏ ଆସିକି ଏଠି ରହିଲା, ମୁଁ ବେଶୀ ଦିନ ରହିନି, ଏ 2.5 ବର୍ଷ ଠିକ ନା। ମୁଁ ମୋ ପ୍ରୋବ୍ଲେମ୍ ହେଲା କ'ଣ କହିଲେ, ସେତେବେଳେ ପ୍ରଚାର ଫିଲ୍ଡଟା କେହି ପ୍ରଚାରକ ନାହିଁ, ମୁଁ ଏଠୁ ଛାଡ଼ିକି ସବୁ ଭକ୍ତମାନେ ବହୁତ ଦୁଃଖୀ ହେଲେ, ଦୁଃଖୀ ହେଲାରୁ ମୁଁ ଯେଉଁ ସବୁ ଭକ୍ତମାନେ ଚାହିଁଲେ ଚାହିଁବାର ବନ୍ଦ କରିଦେଇଛନ୍ତି ନା, ସେଠୁ ହେଲା କ'ଣ ନା, ବୀରଭଦ୍ର ନନ୍ଦସତ ଭୟ ମଧ୍ୟ ସହି ହେଲା, ନନ୍ଦସତରୁ ମିସ୍ବିହେଭ୍ ଆଉ ବୀରଭଦ୍ର ପ୍ରଭୁଙ୍କର ଉତ୍ତ୍ୟକ୍ତ କଥା ବୁଝିପାରୁଛନ୍ତି ତ। ମୁଁ କାହା ବି କେବେ କେବେ ଜୀବନରେ କାହାକୁ କିଛି କହେନି, ସବୁଦିନ ସେମାନେ ବିରୋଧ, ଆମର ଏମିତି ଖାଇବାରେ କେତେଥର କାଚେଣ୍ଡି ବି ପଡ଼ିଯାଇଛି, ରୋଷେଇ କରିବା ଜାଗା ନାହିଁ ତ ଚାଳରୁ କାଚେଣ୍ଡି ବସୁନି, ସେମାନେ ସବୁବେଳେ କାନ୍ଦୁନି, ଆଉ ପଇସାର ତାଗିଦ ସବୁବେଳେ ସବୁବେଳେ ନନ୍ଦସତ ପ୍ରଭୁ ପ୍ରଚାରରେ ଯିବେ, 200 ଟଙ୍କା ଯଦି ବିକ୍ରି ହେଇଯାଇଛି କହିଲେ 50 ଟଙ୍କା, 200 ଟଙ୍କା ସେ ଆଗରୁ ସଂକୀର୍ତ୍ତନ କରୁଥିଲେ ଘର ପାଖରେ, କହିଲେ 200 ଟଙ୍କା ବିକ୍ରି ହେଲେ 50 ଟଙ୍କା ଲାଭ, କ'ଣ କରିବି, କାହିଁକିନା ଗୋଟେ ଗୀତା 75 ଟଙ୍କା ଦେଲେ କିଣା ହେଇକି ହୋଇତ ବିକ୍ରି ହେଉଥିଲା, 100 ଟଙ୍କା ବିକ୍ରି ହେଉଥିଲା, 75 ଟଙ୍କା କିଣିଲେ 25 ଟଙ୍କା ଲାଭ ହେଲାଣି, 200 ଟଙ୍କାରେ 50 ଟଙ୍କା ଲାଭ, 50 ଟଙ୍କା ଲାଭ ମାନେ କେତେ ଖାଇବୁ କି ତୁମେ, ମାନେ ତାଙ୍କର ଶସ୍ତା ଥିଲା ଯାହା ଏମିତିଆ ସିଷ୍ଟମ୍ ଥିଲା, ସେ ସେମିତି କ'ଣ ସିଏ ସବୁବେଳେ ଡରନ୍ତି, ଏଇଥିରେ ମନ ଭଲ ଲାଗିଲାନି। ଏଣେ ପ୍ରଚାରରେ କ'ଣ ହେଲା, ଭକ୍ତମାନେ ବହୁତ ଥର ଏମିତି ଦାୟିତ୍ୱ ଦେଇକି ପଳେଇଲି ଯେ ମୁଁ ପ୍ରଚାରରେ ମାନେ କେତେ ମୁଁ ପଳେଇ ଯାଇନି ଥରେ ଥରେ ପ୍ରଚାରରେ ଏକା ଏକା ନାହିଁ, ଆଉ ଅଜିତ ବୋଲି ଗୋଟେ ପିଲା ତାକୁ ଥରେ ନେଇକି ଯାଇଥିଲି, ଗୌରହରି ଆକୁ ଛାଡ଼ିକି ଥରେ ନନ୍ଦସୁତ ପ୍ରଭୁ ନେଇକି ଚାଲିଯାଇଥିଲି, ବାଲେଶ୍ୱର ଜଳେଶ୍ୱର ଆଡ଼େ ପଳେଇ ଯାଇଥିଲୁ ସବୁ ଭକ୍ତମାନେ, କାହିଁକିନା ମୁଁ ଏଇ ଯେଉଁ ମାଇକ୍ ସେଟ୍ଟା ଚାଲିଛି, ଏଇ ମାଇକ୍ ସେଟ୍ଟା ହେଉଛି ପୂର୍ଣ୍ଣ ମେସିନ୍ଟା ହେଉଛି ପୂର୍ଣ୍ଣ ପୁରୁଷ ପ୍ରଭୁ ନେଇକି ଆସିଥିଲେ ସୋରାଟରୁ, ସୋରାଟରୁ ସେଇ ମାଇକ୍ ମେସିନ୍ ହେଉଛି ଏଇଟା, ସେ ସୋରାଟରୁ ଯିଏ ଅଚ୍ୟୁତ ଡାକ୍ତର, ସେଇ ଅଚ୍ୟୁତ ଡାକ୍ତର ବୃନ୍ଦାବନ ଯିଏ ରହୁଛନ୍ତି, ସେଇ ପ୍ରଭୁ ଦେଇଥିଲେ ଯାଇଥିଲେ ଯେତେବେଳେ, ସେ ମେସିନ୍ ତା ହଁ ହଁ ନା ହର୍ନ ଦୁଇଟା ଥିଲା, ସେ ମେସିନ୍ ସବୁ ଥିଲା ପୁଟିନାରେ, ସେ ପୁଟିନା ଗାଁରୁ
ଫଟୋ
ଫଟୋ ସେ ମେସିନ୍ଟା ମେଗା ମେସିନ୍ ସେ ସେଇଦିନ ଚାଲିଥିଲା। ସେ ବିରୋଧ ରୁ ନନ୍ଦସବୁ ଡିଷ୍ଟ୍ରିକ୍ଟ ଗଲେ ସେ ସବୁବେଳେ ଏତେ ଅଧିକ କଥା କୁହନ୍ତି, ପଳେଇମୁ କାନ୍ଦିମୁ ଇଏ କର ସବୁ ବେ ଧମକ, ତୁ ଶଳା ମୋର ତୁ ମୋର ଇଏ ଏମିତି ଭାଉତ ବିରୋଧ ରୁ କହିବ ଗଙ୍ଗଳା କଥା ଆମକୁ ସହିପାରିବନି ତାର ଯୋଉ କଥା, ସେଇଥିରେ ବଡ଼ କଷ୍ଟ। ତାପରେ ମୁଁ ଦେଖିଲି ଭକ୍ତମାନେ ବହୁତ ବ୍ୟାକୁଳିତ, ମୁଁ ମଝି ମଝିରେ ପ୍ରଚାର ଚାଲିଗଲି, ଏମାନଙ୍କୁ ଛାଡ଼ିଦେଇ ଅସୁବିଧା କିଛି ହୁଏନି, ମୁଁ ତଥାପି ପ୍ରଚାର ଚାଲିଥାଏ, ପ୍ରଚାର ଚାଲେ ଏଣେ ବି ଚାଲେ, କିଛି ଭିକ୍ଷା ମିଳେ ଏକା ସାଙ୍ଗରେ ହେଲା। ବୀରଭଦ୍ର ପ୍ରଭୁଙ୍କର ମେନ୍ ହେଉଛି ନନ୍ଦସୁର ପ୍ରଭୁଙ୍କର ମୋ ପ୍ରତି ସନ୍ଦେହ ବଢ଼ିଲା, କାରଣ ଏମାନେ ସବୁବେଳେ ଟଙ୍କାଟେ ଯଦି ଜାଣିବେ, ଟଙ୍କାଟେ ପଇସା ଅଛି ସେଇଟା କେମିତି ଖର୍ଚ୍ଚ କରିଦେବି ସେଇ ଚିନ୍ତା ଧରନ୍ତି, ସେ କେମିତି ଚଳିବ ଆଗାମୀ କାଲି ସକାଳେ କେମିତି ଚଳିବ ସେ କଥା ନାହିଁ, ସେ ଭାବନ୍ତି କ'ଣ ଯେ ପଇସା ପତ୍ର ଏହି ବେଶୀ ଯାହା ବି ଲାଭ ହେଉଛି ଏଇ ତ ଆମକୁ ହିସାବ ପାଟ ଦେଉନି, ମୁଁ ଏମାନଙ୍କୁ ହିସାବ ଦେଇତେ ଗଲେ ବୀରଭଦ୍ର ପ୍ରଭୁ ପଇସା ଜାଣିଲା ମାନେ ସେ ଖର୍ଚ୍ଚ କରିବେ, ତୁମ ପାଖରେ ଟଙ୍କାଟେ ସେ ରଖିବାକୁ ଦେବନି, ଖର୍ଚ୍ଚ କରିଦେବାଟା ହିଁ ତାର ଜୀବନ ହେଉଛି ଲକ୍ଷ୍ୟ, ପଇସା କ'ଣ ହେବ ଏଇଟା ହେଉଛି ତା ମ୍ୟାଟର। ସେଇଥିପାଇଁ ମୋ କଥା ସବୁବେଳେ ଗୋଟେ ଜିନିଷ ହେଉଛି ପଇସା ଦେଖିକି କହିଲେ ଇଏ ଟଙ୍କା ପଇସା ମାରୁଛି ବୋଲି, ଏଇଟା ମୋ ମାନେ ଯେଉଁ ପରିସ୍ଥିତିରେ କରାହେଉଛି, ସପ୍ତାହରେ ଥରେ ଭୁବନେଶ୍ୱର ଯିବା ପାଇଁ ପଡ଼େ, ସପ୍ତାହରେ କାରଣ 5,000 ଟଙ୍କାରେ ଜିନିଷ ତୁମେ ବୃଦ୍ଧି କରିବ ବିକ୍ରି କରିଦେବ କେମିତି ଆଉ ଚଳେଇବ। ଅଜିତ ନନ୍ଦସୁତ ପ୍ରଭୁ କ'ଣ କରନ୍ତି, ସେତେବେଳେ ବୀରଭଦ୍ର ଫୁଲ୍ ପୂଜାରୀ, ମୁଁ ଫୁଲ୍ ରୋଷେଇଆ, ତିନି ଓଳି ରୋଷେଇ କରିବି ପୂଜାରୀ କରିବି, ନା ବୀରଭଦ୍ର ପୁରା ପୂଜାରୀ ମୁଁ ହେଉଛି ପୁରା ରୋଷେଇଆ, ବ୍ରାହ୍ମଣ ଦୀକ୍ଷା ନହେଲେ ଯୋଗୀ ମହାରାଜ କାହା ହାତରୁ ଖାଇବେନି, ରୋଷେଇ ଠାକୁରରୁ କେହି ପଶିପାରିବନି, ଆଉ ମାର୍କେଟିଂ ଆଉ କଲେକ୍ସନ୍ ଏଇଟା ହେଉଛି ମୋର ଡେଲି ସେବା। ଷୋଳମାଳା ଜପ ମୁଁ ଯେତେଦିନ ଏଇ ଭୁବନେଶ୍ୱର ଭଦ୍ରକରେ ଥିଲି ସେଦିନଠୁ ଛାଡ଼ି ଦେଇଛି, ମୁଁ 2 ମାଳା 4 ମାଳା 6 ମାଳା 8 ମାଳା ମାତ୍ର କରିଛି, 16 ମାଳା ମୁଁ ଏଇ ଭଦ୍ରକରେ ଯେତେଦିନ ଥିଲେ କେବେ କରିନି, ସମୟ ଯେତେବେଳେ ବସି ପଡ଼ିବୁ ଜପମାଳା ଧରିବାନି ନିଶ୍ଚିତ ନିଦ ଆସିବ, ଏତେ ପରିଶ୍ରମ, ଆଉ ଯେତେବେଳେ ପଇସା ଯେଉଁ ଷ୍ଟକ୍ ଅଛି 3 ଦିନିଆ 4 ଦିନିଆ ମାର୍କେଟିଂ ତା ବି ତ ସମ୍ଭବ ନୁହେଁ, ଡାଲି ସେସବୁ ବି ନୁହେଁ, ଏଭଳି କୌଣସି ମୋତେ କିଣିକି ଚଳିବା ପାଇଁ ପଡ଼େ। ସେଇ ପରିସ୍ଥିତି ଅନୁସାରେ ମହାମିଳନ ଅଛି, ମହାମିଳନ ପାଇଁ କଲେକ୍ସନ୍, ସେଇ ହେଉଛି କଟେ 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 ଏଇଭଳିଆ ଚାଲେ ଆଉ। ସେ କଥାରେ ଏମାନେ ଜଣେ ପଇସା ପତ୍ର ଅବିଶ୍ୱାସୀ କଲେ ସେଇଟା ବହୁତ କଷ୍ଟ ହେଲା, ନାଇଁ ଏତେ କଷ୍ଟ କରିବ ଜୀବନରେ ମାନେ ସବୁ ଛାଡ଼ିଦେବ ତାପରେ ବି ବାଧିବନି, ଦୋଷ ବଦନାମ ଦେଲେ ବଡ଼ କଷ୍ଟ ହେଲା। ସେ ଏପର୍ଯ୍ୟନ୍ତ ମୁଁ ଦେଖୁଛି ଏ ରୋଗଟା ଆଜି ପର୍ଯ୍ୟନ୍ତ ବି ଏଇଠି ରହିଛି, ଏଇଠି ବଝିଏ ଯାଇଛି ବଦନାମ ନେଇକି ଯାଇଛି ସୁନାମ ନେଇକି ଯାଇନି, ସେଇଥିପାଇଁ ବହୁତ କଷ୍ଟ ହେଲା। ସେଇଦିନ ମୁଁ ଯେତେବେଳେ ଗଲି ଚିନ୍ତା କଲି ପାଣ୍ଡବ ନିର୍ଜଳ ଏକାଦଶୀ ଦିନ ହଁ ଯାଇ ହଉ, କମସେ କମ୍ ଆପଣମାନେ ତାକୁ କମସେ କମ୍ ଭଲରେ ବିଦା କରୁନାହାନ୍ତି, ଭଲରେ କୌଣସି ନା କ'ଣ ବଦନାମ ଦେଇଛି, ଆଇ ହଉ ଦେଇଛି ଖାଇଲେ ବି ଆପଣମାନେ ଆପଣ ନ କହିଲେ ବି ଆଉ ବି କିଏ କାହା ଭିତରେ କିଛି କମ୍ ହେଇଛି। ସେଇଠୁ କ'ଣ ହେଲା ଆମ ବ୍ୟବସାୟଟା ସବୁ ବଢ଼ିଯାଇଥିଲା, ଯଥେଷ୍ଟ ବଢ଼ିଯାଇଥିଲା ବ୍ୟବସାୟ ଷ୍ଟକ୍, ପ୍ରାୟ ଜିନିଷପତ୍ର 25,000-30,000 ଟଙ୍କାର ମାଲ ଥିଲା ସେତେବେଳେ, ଯେଉଁ ରେଟ୍ଟା ଯେଉଁ ପୁରୁଣା ରେଟ୍ଟା ଲୁହା ରେଟ୍ଟା ଯେତେବେଳେ ଘଡ଼େଇ ପ୍ରଭୁ ଦେଇଥିଲେ ଯାଇକି ସେଠୁ ତାଙ୍କଠୁ 2,200 ଟଙ୍କା ନେଇଥିଲା, 2,200 ଟଙ୍କା ନେଇକି ସେଟା ତିଆରି କରିଥିଲି, ଆଉ ଏ ଯାହା ହାଣ୍ଡି କଣ୍ଡେଇ ଷ୍ଟୋଭ୍ ଫୋଭ୍ ଗ୍ୟାସ୍ ସେତେବେଳକୁ ଆସିଯାଇଥିଲା, ମଟର ବସିଯାଇଥିଲା, ତାପରେ ଯାହା ବି ଆମ ଚଳନୀ ମୁତାବକ ହେଇଛି କିଛି, ପଛର ବାଥରୁମ୍ କିଛି ରିପ୍ୟାରିଂ ଆମ ଚଳିଲା ମତ କିଛି ନଥିଲା, ଗୋଟେ ବାଥ ପାଇଖାନା ଥିଲା ଆଉ ଗୋଟେ ପାଇଖାନା ରିପ୍ୟାରିଂ ହେଇକି ଥିଲା। ଆମକୁ ଭକ୍ତିକୃଷ୍ଣ ମାନେ ଏଠୁ ଆମେ ରହିବା ନା, ସବୁଠୁ ବଡ଼ ଦୁଃଖ ଲାଗିଲା ଏଇଟା ଯେ ମାନେ ଏଇଟା କଥା ନୁହେଁ, ଛାଡ଼ିକି ଚାଲିଯିବାର 6 ମାସ ଭିତରେ କି ବର୍ଷେ ଭିତରେ ଗୌରାମ ପ୍ରେମ ମହାରାଜ ଭକ୍ତିକୃଷ୍ଣ ମହାରାଜ ଥରେ ଫୋନ୍ କରୁନାହାନ୍ତି, ଆମକୁ ଯିବାକୁ ବି ମାଲ କିଣିତେ ମୁଁ ଯେତେବେଳେ ଯାଏ ମାୟାପୁର, ଆପଣମାନେ ଯେତିକି ମାଲ ଆପଣ ତ ଟଲିରେ ନେଇକି ଯାଉଛନ୍ତି ସେତିକି ମାଲ ମୁଁ ଏକା ନେଇ ଚାଲି ଆସେ, କୁଲି ମାନେ ବି ଆଶ୍ଚର୍ଯ୍ୟ ହୁଅନ୍ତି ଏ ମଣିଷଟା କେମିତି ନେଇକି ଯାଉଥିଲେ, ମୁଁ ଯାହା ପାରେ ନାମହଟରୁ ଏଇ ଯେଉଁ ଗ୍ୟାସ୍ ଚୁଲା ଗୁଡ଼ା ଆମ ନାମହଟ ଗୋଡାଉନ ତଳୁ ସବୁ ଚୋରି କରିକି ନେଇକି ଯାଇଛି, ଭକ୍ତ ପାଇଁ ଯେତିକି କମ୍ବଳ ଶୋଇବା ପାଇଁ ଥଣ୍ଡାରେ ସବୁ କମ୍ବଳ ଚୋରି କରିକି ନେଇକି ଯାଇଛି, ମାନେ କେତେ କ'ଣ ଚୋରି କରିଛି ତା ହିସାବ ନାହିଁ, ଚୋରିବୁ କେମିତି କି କିଛି ନାହିଁ ନା, ରସଗୋବିନ୍ଦ ପ୍ରଭୁ ଦେଖେ ସିଏ ମୋ ରୁମ୍ରେ ରୁହେ ରସଗୋବିନ୍ଦ ପ୍ରଭୁ, ମୁଁ ଯେଉଁ ରୁମ୍ରେ ରହୁଥିଲି ସେଇ ରୁମ୍ରେ ସିଏ କହନ୍ତି ଜାଣନ୍ତି, ଗୋଟେ ଝିଅ ବାହା ହେଲା ପରେ ବାପ ଶାଶୁଘରକୁ ଚାଲିଗଲା ପରେ ବାପ ଘରେ ଆସିବ ଖାଲି ଘରେ ଏଟା ନେବି ସେଟା ନେବି ସେଟା ନେବି ସବୁଆଡ଼େ ହୁଣ୍ଡା ହେଇଛି, ପୂର୍ଣ୍ଣ ତୋର ଅବସ୍ଥା ସେଇଆ ହେଇଛି ଆଜି, ତୁ ଆଉ ତୁ ଆଉ ଯାହା ପାରୁଛି ଦେଖୁଛି ସେଇଟା ଗୋଟେ କାଗଜ ହେଲେ ବି ଗୁଞ୍ଚେଇ ନେଉଛୁ ନବ ବୋଲି, ସେଠି ତ ଚେତନା ଆଜି କ'ଣ ହେଇଯାଇଛି, ଆଉ ଯାହା ଯାହା କର ମୁଁ କିଛି କହିବି ନାହିଁ, ସେ ଦେଖେ ସବୁ ମୁଁ ତାଠୁ କେତେ ମୂର୍ତ୍ତି ମାରିକି ଆଣିଛି ତାର କ'ଣ କରିବି, ଏତେ ଏତେ କିଛି କଲାପରେ ବି ବଦନାମଟା ନେବା ପାଇଁ ପଡ଼ିଲା। ସେଇଟା ମୁଁ ଏଇ ବଡ଼ ବଡ଼ ଆଗରୁ ଯେଉଁ ଗ୍ୟାସ୍ ଚୁଲା 2-2 ଗ୍ୟାସ୍ ଚୁଲା ନେଇକି ଆସିଥିଲି, ଏଇଠି ସିଲିଣ୍ଡର ଓଭେନ୍ ଫୋଭେନ୍ କିଣିଲୁ ସବୁକିଛି ଆମର ଭଲରେ ଚାଲିଥିଲୁ ତାହେଲେ ଏଇ ବଦନାମଟା ହିଁ କଷ୍ଟ ଦେଲା ଆଉ ଗଲା ଦିନ ମୁଁ ତାଙ୍କୁ ତା ସଂକୀର୍ତ୍ତନ ଜିନିଷ ଯାହା ଥିଲା 25,000 କେତେ ଟଙ୍କା ଥିଲା ମୋ ପାଖରେ 25,000 କେତେ ଟଙ୍କା ତାଙ୍କୁ ଦେଇକି ହ୍ୟାଣ୍ଡ ଓଭର କରିକି କଷ୍ଟ ହେଲା ନାହିଁ ସେଇଥିପାଇଁ ପାଣ୍ଡବା ନିର୍ଜଳା ଏକାଦଶୀ ଥିଲା ମୁଁ ଉପବାସ କରୁଛି ପାଣ୍ଡବା ରାତ୍ରି ଅନିଦ୍ରା କରିକି ଜପ କରୁଛି ରାତ୍ରି ଗୋଟେ ଖଣ୍ଡେ ବାଜିଲାଣି ରାତ୍ରି ଗୋଟେ ସମୟରେ ମୁଁ ଜପ କରୁଛି ନନ୍ଦସତପୁର ବି ଜପଣି ସେ ଯେଉଁ କଥାକୁ ଧରିବେ ଜପ କରୁଛି ଏକାଦଶୀ ଦିନ ଚାନ୍ଦ କର କମ୍ ସେ କମ୍ ପାଣ୍ଡବା ନିର୍ଜଳା ଏକାଦଶୀ ପୁରା ଫାଷ୍ଟିଂ ପୁରା କରୁଛି ସେଦିନ ପୁରା ଏତେ ସେବାକୁ ଏତେ କିଛି ଇଏ ସେଇଦିନ ରାତିଟାରେ ସେ ନନ୍ଦସତପୁର ବିରୋଧରୁ ଟିକେ କମ୍ ହେଲେ ବି ନନ୍ଦସତପୁର ବହୁତ କଥା କହିଲେ ସହି ହେଲାନି ସବୁଠୁ ଗୋଟେ ସାଧନା ଜୀବନ ଗୋଟେ ଏତେ କଷ୍ଟ ହେଉଛି ତାପରେ ବି ଏଇ କଥା ଗୁଡ଼ା ରାତିରେ କାଲି ସକାଳେ ମୁଁ ତ ବହୁତ ଥର ଗୋଡ଼ା ହାତ ଧରିଲି ସେଦିନ ଦ୍ୱାରକାନାଥରୁ ବି କେଉଁ କାରଣ ଆସିଲେ ଗୋଡ଼ା ଧରିଲି ଭାଇ ତୁ ଆଜି କିଛି କହନା ଯାହା ତୋର ବୁଝିବାକୁ ଅଛି କାଲି କାଲି ସକାଳୁ ମୋତେ ବୁଝିବ ସିଏ ଭାବୁଛନ୍ତି ବହି ପିଲା ଯିଏ ଦାୟିତ୍ୱ ନିଏ ସିଏ ନିଶ୍ଚିତ ତା ବିଷୟରେ କିଛି ସିକ୍ରେଟ ରଖିବ ହଁ ମୋର ଏଇଠି ଏଇଠି ତମେ ଜାମି ଚଳୁଛ ଆଉ ତମ ଘର ବି ସେମିତି ମୋର ଅଲଗା କିଛି ବ୍ୟାଗ ପତ୍ର ରଖିଛି ଗଡ଼୍ରେଜ୍ କରିଛି କିଛି ବାକ୍ସ ଅଛି କିଛି ସ୍ୱତନ୍ତ୍ର ଅଛି ସେ ଗୋଟେ ଚେକ୍ କର କିଛି ତ ନାହିଁ ଦେଖୁଛ ତମେ ପିଲା ଏମିତି କରୁଛି ଯାହା ତ କହିଲେ କହିଲେ ମୁଁ ସେଇଦିନ ରାତିରେ ଡିସାଇଡ଼ ନେଲି ଏଇ ଜାଗାଟା ଆଉ ଭକ୍ତିର ଉପଯୋଗ ଜାଗା ନୁହେଁ ପାଣ୍ଡବା ନିର୍ଜଳ ଏକାଦଶୀ ସେଦିନ ରାତିରେ ଉଡ଼ିଲି ପଳେଇଲି ସେ ନା ତାପରେ ତମେ ସକାଳୁ ପଳେଇଲି ପଇସା ପତ୍ର ଜିନିଷପତ୍ର ବୁଝେଇ ବୁଝା ଦେଇକି ମୁଁ କହିଲି ମାୟପୁର ଆସୁଛି ଦରକାର ଅଛି ଏମିତି ପ୍ରଚାର ପ୍ରଚାର ଦେଖିବା ପାଇଁ ଏଇଠି ଥିଲାବେଳେ ବି ସେପଟେ ମଙ୍ଗଳପ୍ରଭୁଙ୍କୁ ନେଇକି ଯାଇଛି କୁଆଡ଼େ ପ୍ରଚାର ମାନେ ଭକ୍ତିଷ୍ଣୁ ମହାରାଜ କହିଥିଲେ ତମେ ଏଇଠି ରହିକି ପୁରା ପ୍ରଚାର କର ଏଇଟାକୁ ରହିକି ବେସ୍ ତିଆରି କର ତିଆରି କରିକି ତମେ ପ୍ରଚାର ସେଣ୍ଟର କର ନାମଟ ପ୍ରଚାର ତମେ ଏଇଠୁ ରହିକି ସେଣ୍ଟର କରିକି ସବୁଆଡ଼େ ପ୍ରଚାର କର ଲାଇଭ୍ ମେମ୍ବର କଲେକ୍ସନ୍ ବି ହେଇଥିଲା ଗୋଟେ ଲାଇଭ୍ ମେମ୍ବର ବାଲେଶ୍ୱରରେ ନନ୍ଦସୁର ଜଣଙ୍କ ସହିତ କଥା କହିଥିଲା ତାପରେ ମୁଁ ଯାଇକି ତାକୁ ଲାଇଭ୍ ମେମ୍ବର କଲି ସେ ଲୋକ ପଇସା ଦେଇଥିଲା ଏଇ ଯେଉଁ ସୀତା କମର୍ସିଆଲ ଯିଏ ଟିଭି ସୋରୁମ୍ ମାଲିକ ଯିଏ ଏ ହେଉଛି କଥା ଯାହା ବି ହେଉ ସେ ପଇସା ବି ଥିଲା ସେ ପଇସା ସବୁ ମାୟପୁର ଉଠେଇକି ନେଇକି ଆସି କ୍ୟାସ୍ ରଖିଥିଲୁ ଏଥର ଆଉ କ'ଣ କ'ଣ କରିବୁ ବୋଲି ବିରହଦେବଙ୍କ ସହିତ ଆଲୋଚନା ହେଇଥିଲା ଏଇଆ ପଇସା ଅଛି ଏଇଆ କରିବା ସେଇ ନେଇକି ଆଉ ସେଇଦିନ ତ ମନଟା ତୁଟିଗଲା ଚାଲିଗଲି ଆଉ କ'ଣ ଆଉ ସେ ଦୀକ୍ଷା ବି ସେତେବେଳକୁ ଏଇଠୁ ଏଇ ଭଦ୍ରକ ମନ୍ଦିର ତରଫରୁ ଯେତେବେଳେ ଥିଲି 18 ଜଣ ଫାର୍ଷ୍ଟ ଟାଇମ୍ ଦୀକ୍ଷା ନେଲେ ଏଇ ବନମାଳୀ ପ୍ରଭୁ ସୋରେନ୍ ହେରିକା ସେଇ ତଳେ ଦୀକ୍ଷା ନେଲେ 98ରେ ଏଇ ବନମାଳୀ ସୋରେନ୍ ଯେଉଁ ବନମାଳୀ ଯେଉଁ ରାନ୍ଧିଆ ସେଇମାନେ ଆଉ ଯେତେ ସେ ଆଉ କିଏ ବିଜୟ ପ୍ରଭୁ ବୋଧେ ସେଇଥର ନେଇଯିବି ନା କ'ଣ ହଁ ବିଜୟ ପ୍ରଭୁ ସେଇଥର ତାପରେ ଏଥରକ ନେଇଯିବି କିନ୍ତୁ 18 ଜଣ ଟୋଟାଲ୍ ଭକ୍ତ ସେଇଥର ପ୍ରଥମ ଥର ଦୀକ୍ଷା ନେଲେ କଣ୍ଟିଲ ନୀଳମାଧବ ସେପଟେ ମଙ୍ଗଳପ୍ରଭୁଙ୍କୁ ନେଇକି ଯାଇଥିଲି ପ୍ରୋଗ୍ରାମ ସେପଟେ ଯେଉଁ ଭକ୍ତ ଆସିଥିଲେ ମାନେ ପ୍ରଚାରଟା ବି ଛାଡ଼ିଦେଲା ବେଳେ ମହାରାଜ ବି କହିଛନ୍ତି ପ୍ରଚାର ଛାଡ଼ିଦେଲେ ବି ଚଳିବନି ସେଣ୍ଟର ରହିଲା ମୁଖ୍ୟତଃ ପ୍ରଚାର ପାଇଁ ତାହେଲେ ତ ଭକ୍ତମାନେ ରହିବେ ଭକ୍ତମାନେ ସବୁ ସେଇ ଯେତେ ଇଲାକାରେ ଥିଲେ ସବୁ ଭକ୍ତ ସୋର ପର୍ଯ୍ୟନ୍ତ ଆରମ୍ଭ କରି ସେ ରଘୁନାଥପୁର ଫର୍ମାଣ ସେପଟ ସେଣ୍ଟର ଫେଣ୍ଟର ନାଗନ୍ଧ ଅସ୍ତିତ୍ୱ କିଛି ନା ସବୁ ଭକ୍ତ ପ୍ରତ୍ୟେକ ହାତୀପୁର ହେରିକା ସମସ୍ତେ ପ୍ରତ୍ୟେକ ମହାମିଳନ ଏଇଠିକି ଆସୁଥିଲେ ସବୁ ଭକ୍ତ ପ୍ରତ୍ୟେକ ମାସରେ ନିଶ୍ଚିତ ଆସିବେ ସେତେବେଳେ ବି ଏଇଭଳିଆ ଭକ୍ତ ହେଉଥିଲେ କମ୍ ଭକ୍ତ ହେଉଥିଲେ ଅପପ୍ରଚାର କହୁଥିଲେ ସମସ୍ତେ ଆସୁଥିଲେ ମହାମିଳନ ଚାଲୁଥିଲା ଚାଲୁଛି ବହୁତ କମ୍ ଦିନ ରହିଛି ମୁଁ କେବେ ଗଲି ମୁଁ ପାଣ୍ଡବ ନିର୍ଜଳ ଏକାଦଶୀ କେବେ ସେଇଟା
ଦେଖିଲେ
ନା ନା 2-3 ଆହୁରି ଆଗରୁ ମୁଁ କେବେ ବନ୍ଦ ହେଇନି ମୁଁ ଚାଲିଗଲେ ବି ମୁଁ ସେଠୁ ଇଏରେ ଚାଲିଗଲେ ବି ମୁଁ ନନ୍ଦସୁରପୁର ବୁଝାବୁଝି କଲେ ହେଲେ ମୁଁ କୋଉଦିନ ଆବସେଣ୍ଟ ନା ସିଏ ଗଲେ ସେଇ ନେଇଥିବେ ଆଉ କ'ଣ କେହି ନାହିଁ ମାନେ ସେଇ ସେଇ ଦାୟିତ୍ୱ ନେବେ ସେଇ ନନ୍ଦସୁତ ପ୍ରଭୁ ଥିବା ସମୟରେ ଜାହ୍ନବା ନେତାଇ ପ୍ରେସିଡେଣ୍ଟ ସିଏ ବି କ'ଣ ମୁହେଁ ମୁହେଁ କ'ଣ କାଗଜ କଲେ ମୁହେଁ ନା କ'ଣ ନନ୍ଦସୁତ ପ୍ରଭୁ ଚଳୁଥିଲେ ସିଏ ମନ୍ଦିରକୁ ଆସୁନଥିଲେ ବୁଝୁନଥିଲେ କିଛି କରୁନଥିଲେ ନା ରହୁଥିଲେ ନା କିଛି ନାହିଁ କେଉଁଦିନ ଆସିନାହାନ୍ତି କିଏ ଅଛି ସେ ବି ଜାଣିନାହାନ୍ତି ହେଲା କି ସେଇ ଘଟଣାଟା ଘଟିଛି କି ଯେ 2004 ନନ୍ଦସୁତ ପ୍ରଭୁ ଥିଲେ ବି ସେ ଏଠି ମେଣ୍ଟେନାନ୍ସ ପଇସା ଦେଉଥିଲେ କିନ୍ତୁ ଯିବା ଲାଷ୍ଟ ମୋମେଣ୍ଟ ପ୍ରଭୁ
ଗଲା
ସିଏ ତ ଏମିତି ଆସିଥିଲେ ଆମ ସମୟରେ ବେଶୀ ଆସୁଥିଲେ ସେ ଇଏ ପ୍ରୋଗ୍ରାମ ପରେ ବନ୍ଦ ହେବେ ସେ ଆଉ ଗୋଟେ ବର୍ଷ ଖଣ୍ଡେ ଆସୁଛନ୍ତି ତାହେଲେ ଟିକେ ଫିକ୍ସନ୍ ହେଇକି ସେ ଆମ ସହିତ ମିଟିଂ ଆଲୋଚନା ହେଇକି କିଛି ହେଇନି ଆମ ସହିତ ଅଫିସିଆଲ ଏଠି ମନ୍ଦିର ମନ୍ଦିର ଭକ୍ତଙ୍କ ସହିତ କୌଣସି ଅପ୍ରୀତି ହେଇନି ଆମେ ଯେମିତି ଆସୁଥିଲୁ ଯାଉଥିଲୁ ସିଏ ଆସୁଥିଲେ ସବୁ କିଛି ହେଉଛି କ'ଣ ତାଙ୍କର ସିନିୟର ଗୁରୁ ଭାଇଙ୍କ ଭିତରେ ହେଇଛି କାହାର କାହାର ହେଇଛି ମୁଁ ଖାଲି ଶୁଣିବାକୁ ବୀରଭଦ୍ର ପ୍ରଭୁ ମନ୍ଦିରକୁ ନ ଆସିବାର କାରଣ ହେଉଛନ୍ତି ବୀରଭଦ୍ର ପ୍ରଭୁ କାହିଁକି ଆସୁନାହାନ୍ତି ବୋଲି ସିଏ ଯେତେବେଳେ ଆମକୁ ଛାଡ଼ି ଦେଇକି ଅନ୍ୟତ୍ର ଯୋଗାଯୋଗ କଲେ ସବିରା ଯାଇକି ରହିଲେ ଗୋରାମ ପଣ୍ଡା ସାଙ୍ଗରେ ମିଶିକି ସବିରା ରହିଲେ ସବିରା ସାଙ୍ଗକୁ ପଢ଼ିବା ପାଇଁ କଲେ ଦେଲେନି ନନେ ଦେଲେ ଦେଲେ କଥା ହେଉଛି କ'ଣ ସିଏ ଯେଉଁ ନାମଟ ଭକ୍ତ ଥିଲେ ତାଙ୍କର ଗୋଟେ ନେଚର ଥିଲା ସେ ଭକ୍ତଙ୍କ ଘରେ ମାରପଣା ଗଲେ ମନ ପଡ଼ନା ଘରେ ରହିଲେ ଗଲେ ତ ଯଦୁପ୍ରଭୁ ଘରେ ରହିଲେ କାହାକୁ ଭକ୍ତି ମାନେ ଯାହା ପାଖକୁ ଗଲେ ସେ ଇସ୍କନକୁ ଆଉ ଆଇଲାନି ଯିଏ ଇସ୍କନ ଗୁରୁମା ପୂଜା କରୁଛନ୍ତି ଦୀକ୍ଷା ନେବେ ସବୁ କିଛି ସିଏ ଯାହା ସହିତ ମିଶିଲେ କେବଳ ତାଙ୍କୁ ଅର୍ଥ ଶୋଷଣ କଲେ ଘଡ଼େଇ ପ୍ରଭୁ ଘଡ଼େଇ ପ୍ରଭୁ ଗୁରୁମା ତାଙ୍କ ଘରକୁ ଯାଇଛନ୍ତି ବୋଲି ଆଗରୁ ବୋଲି ସେ ଦୀକ୍ଷା ନେଇଛନ୍ତି ବୋଲି ବଞ୍ଚିଗଲେ ନହେଲେ ଘଡ଼େଇ ପ୍ରଭୁ ତାଙ୍କ ଘରଟା ପୁରା କରିଦେଇଛନ୍ତି ଯେହେତୁ ସେ ପ୍ରଥମେ ତାଙ୍କୁ ସେପଟେ ପ୍ରଚାରରେ ଯାଉଥିଲେ ତାଙ୍କୁ ଶିକ୍ଷାଗୁରୁ ହିସାବରେ ସେ ତାଙ୍କୁ ଘରେ ଗ୍ରହଣ କରିଥିଲେ ସେ ଏପର୍ଯ୍ୟନ୍ତ ସେମାନେ ତାଙ୍କୁ ମାନନ୍ତି ହେଲେ ସେମାନେ ମାନେ ଏଇଭଳିଆ ହେଲା ସେ ଦ୍ୱାରା କି ମଙ୍ଗଳପୁର ହେରିକା ତାକୁ ଗାଳି ଦେଲେ ଲାଷ୍ଟରେ ସିଏ ବି ଆମକୁ ଦିନେ କହିଲେ ଯେ ତ ଆପଣ ମୁଁ ଯେଉଁ କହିଲି ଆପଣଙ୍କୁ ପ୍ରଚାର ଶୁଭଳ ହେଇପାରୁ ମୁଁ ନିଜେ କହିଲି ତୁମେ ପ୍ରଚାର କରୁନି କେଉଁଠି କେଉଁଠି ଯାଉଛନ୍ତି ଚାଲ ଯିବା ଇଏ କରେ ତୁମେ ନିଜ ସଙ୍ଗରେ ମାଟି ଖୋଲିଲୁନ ଅନ୍ୟ କିଏ କେଉଁଠି କଲା କାହିଁକି ପଛକୁ କରୁଛୁ ତୁମେ ପ୍ରଚାର ବନୱାଳୀ ପୁରୁ କହିଲି ତାମାନେ ଆମ ସହିତ ସେ କ'ଣ ଯୋଗାଯୋଗ ରଖିଲେନି ଏଇ କଥା ନେଇକି ବୀରଭଦ୍ର ପ୍ରଭୁ ସେତେବେଳେ 2002 ସେ ଗୁରୁମା ଯେ ଆସିଥିଲେ କମାଣପୁର ସ୍ୱର ଯୋଗୀ ମାନେ ଯେ କମାଣପୁର ଯାଇଥିଲେ ଆମେ ଥିଲୁ ଥିଲା ପରେ ଆମେ ଆସୁଥିଲୁ ନନ୍ଦଶୋକପୁର ଥିଲେ ସେଇ ସମୟରେ ସେ ଗୁରୁମାଙ୍କୁ ଦେଖା କରିତେ ଯାଇକି ତାଙ୍କର କିଛି କଥା କହିବା ପାଇଁ ଗୁରୁମା କମାଣପୁର ଯାଇଥିଲେ
ସେଇ
2002 ହଁ ଫେବୃଆରୀ 24-25 ଗୁରୁମା ନୀଳଗିରି ଯୋଉ ପ୍ରୋଗ୍ରାମ ହେଲା ତ
ସେଇଟା
2004 ମାନେ ନୀଳଗିରି ଶୁଧୁ ନୁହେଁ ଗୁରୁମା ଦୀଘା ସେଣ୍ଟରକୁ ଆଇଲେ ଦୀଘା ହେଲା ଦୀଘା ମନ୍ଦିର ହେଲା 2004 ଦୀଘା ଆଇଲେ ଦୀଘାର ପରଦିନ ଥିଲା କୋଉଠି ନା ଭେଲୋରା ରାଜଘାଟ ପାଖରେ ରାଜଘାଟ ଷ୍ଟେସନ ପାଖରେ ଭେଲୋରା ଗୋଟେ ହାଇସ୍କୁଲ ସେ ଭେଲୋରା ହାଇସ୍କୁଲ କ'ଣ ନୀଳଗିରି ଯେଉଁ 1999 ସ୍କୁଲ ଯେଉଁଟା ଯେଉଁ ଗଛ ଲଗେଇଥିଲେ ଯେଉଁ କଥା ନା 2004 ବି ନୀଳଗିରି ଯାଇଛନ୍ତି କିନ୍ତୁ 1999 ନୁହେଁ ସେଟା ହେଉଛି 1997 ମସିହା କାହିଁକି ସେଇ ଗଛ ପାଖରେ ଲେଖା ହେଇଛି 1997 ତୁମେ ଉଠେଇକି ଆଣିଛ ଅନେଶତ କାହିଁକିନା ଯେତେବେଳେ ଗୁରୁମା ଆଇଲେ 77 ଗୁରୁମାଙ୍କର ଗୌରଙ୍ଗ ସିଂହ ମହାରାଜ ଅପ୍ରକଟ ପରବର୍ଷ 77 ସେଇଥର ପୂର୍ଣ୍ଣ 99 ତ ମାନେ ସେଇଥର ବି ନୀଳଗିରି ପ୍ରୋଗ୍ରାମ ହେଇଛି ଗୁରୁମା ମହାରାଜ ସବୁ ଆସିଥିଲେ କିନ୍ତୁ 99 ଗୁରୁ ମହାରାଜ ଯେତେବେଳେ ଆସିଲେ ପରେ ଲେଖିଛନ୍ତି ପିଲର ଦେଖି ନାଇଁ ଲାଗିଛି କଥାଟା 2004 ଯୋଉ ସଫାରୀ ପ୍ରୋଗ୍ରାମ ହେଇଥିଲା ସେଥିରେ ଆସ ମାନେ ଭେଲୋରା ଦୀଘା ଆଇଲେ ଭେଲୋରା ଆଇଲେ ଭେଲୋରା ପରେ ହଁ 99 ଲେଖା ହେଇଥିଲା ଆଲୋଚନା କରତେ ପଡ଼ିବ ମୋତେ ସେ ସାର ମସିହା 99 ସଫାରୀ ହେଲା 99 ପୁଣି ସଫାରୀ ହେଇଥିଲା ନା 92 ମହାଗମ ହେଇଥିଲା 92 ଆଉ ଏଟା ହେଲା 95 ତିହିଡ଼ି ଅନ୍ତରା କେବେ ହେଇଥିଲା ଡେଟ୍ ଠିକ୍ ମନେ ନାହିଁ କାହିଁକି ମୁଁ ଆସିନଥିଲି ତାପରେ ହେଲା କ'ଣ ନା ଗୁରୁ ମହାରାଜ 2002 ବାଲେଶ୍ୱର 2004 ଆମର ଭେଲୋରା ହେଲେ, ଭେଲୋରା ହେଇ ନୀଳଗିରି ହେଇକି ଭଦ୍ରକରେ ଆସିଲେ ରହିଲେ, 2 ଦିନ ରହିଲେ ଭଦ୍ରକ ପ୍ରୋଗ୍ରାମ ହେଲା। ପୁରା 150 ଭକ୍ତ ଥିଲେ, କବିଚନ୍ଦ୍ର ମହାରାଜ, ଗୁରୁ ମହାରାଜ, କବିଚନ୍ଦ୍ର ସ୍ୱାମୀ ମହାରାଜ ବି ସାଙ୍ଗରେ ଆସିଲେ। କବିଚନ୍ଦ୍ର ସ୍ୱାମୀ ମହାରାଜ କେବଳ ଫଳ ଜୁସ୍ ଖାଆନ୍ତି ସାରା ଯିବ, ଯେତେବେଳେ ଯେଉଁ ଫଳ ରସ ଖାଇବେ ଥରେ ଖାଇବେ, ସେଇଦିନ ସେଇ ଫଳ ରସ ଖାଇବେ, ଗୋଟେ ପ୍ରକାର ଫଳ ରସ ଗୋଟେ ଗୋଟେ ଦିନ ଖାଇବେ, 2-3 ପ୍ରକାର ଫଳ ରସ ଖାଇବେ, ଏ ହେଉଛି କଥା। କେବଳ ଫଳ ରସ ଖାଇ ସେ ଜୀବନ ବିତାନ୍ତି। ଶାନ୍ତିପୁର ଫେଷ୍ଟିଭାଲ ଯିଏ କରନ୍ତି ଯେଉଁ କବି, ସେଇ ହେଉଛି କବିଚନ୍ଦ୍ର ମହାରାଜ, ସେ 2004 ଏଠି ଆସିଲେ। ଶାନ୍ତିପୁର ଫେଷ୍ଟିଭାଲ କରନ୍ତି, ନା ନା ଗୋଟେ ଥରେ କି 2 ଥର ହାଷ୍ଟ ଖାଆନ୍ତି, ଗୋଟେ ପ୍ରକାର ଫଳ ରସ, ଏ ହେଉଛି କଥା। ସେ ଫଳ ରସ ଖାଇକି ତାଙ୍କ ଆଉ କିଛି ଖାଆନ୍ତି। କୋଉଠି ପ୍ରଚାର କରନ୍ତି, ଗୋଟେ ଫରେନ୍ ରେ ପ୍ରଚାର ସେଇ ସବୁ ସବୁବେଳେ କବିଚନ୍ଦ୍ର ସ୍ୱାମୀ ମହାରାଜ ସୁଭୋଗ ସ୍ୱାମୀ ମହାରାଜ ତ ଆସୁଛନ୍ତି ନା, ସୁଭୋଗ ସ୍ୱାମୀ ମହାରାଜ ତାଙ୍କ ମନ୍ଦିର ପ୍ରତିଷ୍ଠା ଯେଉଁ ବର୍ଷ ହେଲା ନା, ସେଠିକି ଆସିଥିଲେ ନା, ସେଇ ବର୍ଷ ତା ପରେ ଆସିଲେ ନା ଏଠିକି, ହଁ ବା ଆସୁଛନ୍ତି ନା କ'ଣ ତାଙ୍କରୁ। ମୁଁ ଜଏନ୍ କରିଛି 95। ମୁଁ ଗ୍ରନ୍ଥ ପଢ଼ିକି ପ୍ରବାଦ ଗ୍ରନ୍ଥ ପଢ଼ିକି ଭଗବତ ଦର୍ଶନ ପତ୍ରିକା ଜଣେ ସାଙ୍ଗ ଭଗବତ ଦର୍ଶନ ପତ୍ରିକା କିଣିକି ନେଇଯାଇଥିଲା, ଜଣେ ଗାଁରେ ମୋର ଜଣେ କ୍ଲାସମେଟ୍ ସେ କିଣିକି ନେଇଯାଇଥିଲା, ସେଇ ଯେତେବେଳେ କିଣିକି ନେଇକି ଯାଏ ସେ ଭଗବତ ଦର୍ଶନ ପତ୍ରିକାଟା ଦିଏ ମୋତେ। ସେତେବେଳେ ଆମ ଗାଁରେ ମୁଁ ସବୁଦିନ ମୋ ଜେଜେବାପା 10th କ୍ଲାସ୍ ପରେ ମୁଁ 10th କ୍ଲାସ୍ ଏକ୍ଜାମ୍ ଦେଇଯିବି, ଜେଜେବାପା ଏକ୍ସପାର୍ଟ କରିଯାଇଛି। ସେଇଦିନଠୁ ଘରେ ଯେଉଁ ଠାକୁର ପୂଜି ଥିଲେ, ରାଧାକୃଷ୍ଣ ବିଗ୍ରହ, ଲକ୍ଷ୍ମୀନାରାୟଣ ବିଗ୍ରହ, ଶାଳଗ୍ରାମ, ଗଣେଶ ବିଗ୍ରହ ସବୁ ଥିଲେ ଘରେ, ଜେଜେବାପା ପୂଜା କରୁଥିଲେ, ପୂଜା କରିସାରିକି ଗୋଟେ ଅଧ୍ୟା ଭାଗବତ ପଢ଼ନ୍ତି। ଜେଜେବାପାଙ୍କ ଅପ୍ରକଟ ପରେ କେହି ତ ଠାକୁର ପୂଜା କରିବ, ଏଇଟା ନିତ୍ୟ ଭାଗବତ, ସବୁଦିନ ଲୋକ 25-30 ଜଣ ଆସନ୍ତି ଭାଗବତ ଶୁଣନ୍ତି। ଜେଜେବାପାଙ୍କ ପରେ କହିଲେ ମୁଁ ପୂଜା କଲେ, ଜେଜେବାପା ଯେତେବେଳେ ଅସୁବିଧା ହେବି ମୁଁ କରନି, ତା ଦେହ ଅସୁସ୍ଥ ସୁସ୍ଥ ହେଲେ ବି ମୁଁ କରେ, ଆଉ ମୁଁ କରୁଥିଲି ସେଇଟା ମୁଁ ପୂଜା କଲି, ଡେଲି ଭାଗବତ ଗୋଟେ ଅଧ୍ୟା ପଢ଼ିଲି ଆଉ ଜଗନ୍ନାଥ ଭାଗବତ ଯେତେବେଳେ ପଢ଼ିଲି, ପୁଣି ନୃସିଂହ ପୁରାଣ, ଅନେକ ପୁରାଣ ଶାସ୍ତ୍ର, ରାମାୟଣ ମହାପ୍ରଭୁ ସବୁ ଭର୍ତ୍ତି ଘରେ। ଜେଜେବାପା ପଢ଼ନ୍ତି, ସିଏ ଭଲ ପୁରା ଗାୟକ, ପୁରା ମାନେ ବଢ଼ିଆ କଣ୍ଠ ତାଙ୍କର, ସେଇ ଅଭ୍ୟାସ ରହିଲା, ଗାଁ ଲୋକମାନେ କିଛି କିଛି ଆସନ୍ତି ଶୁଣନ୍ତି ଆଉ। ମୁଁ କଲେଜ ପାଠ ପଢ଼ିବି କ'ଣ ଏଇଟା ପଢ଼ିଲି, ଆଉ ଭଗବତ ଦର୍ଶନ ପତ୍ରିକାଟା ଯେତେବେଳେ ପଢ଼ିଲି, ଭଗବତ ଦର୍ଶନ ପତ୍ରିକାଟା ଯେତେବେଳେ ଯେତେବେଳେ ଭଦ୍ର ଭଗବତ ଦର୍ଶନ ପତ୍ରିକାଟା ପାଇଲି, ସେଇଠି ଯେତେବେଳେ ପଛ ପେଜ୍ରେ ଦେଖିଲି ଏଇସବୁ ଗ୍ରନ୍ଥ ରହିଛି ଭଗବତ ଗୀତା ମୌଳିକ ରୂପରେ, ମୁଁ କିଛି ମୂଳ ଗୀତା ଏବେ ବି ମିଳୁଛି ସେଇଠି, ସେଇ ଆଡ୍ରେସ୍ରେ ଭୁବନେଶ୍ୱରକୁ ଏମ୍ଓ କଲି ପଇସା, ଆଉ ଆସିଲାନି 6 ମାସ ବିତିଗଲା ବହି ଆସିଲାନି। ମୁଁ ଦିନେ ଆନ୍ଦପୁର ଆଇଡ଼ିଆଲ ବୁକ୍ ଷ୍ଟୋର୍ରୁ ବହି କିଣୁଛି, କଲେଜ ପ୍ଲସ୍ ଟୁ କରୁଛି, ତ ବହି କିଣିକି ଯାଇକି ଦେଖିଲି ଭଗବତ ଗୀତା, ଭଗବତ ଗୀତା ମୌଳିକ ରୂପରେ ଲେଖା ହେଇଛି ତାଙ୍କ ଆଇଡ଼ିଆଲ ବୁକ୍ ଷ୍ଟୋର୍ରେ ରହିଛି ବହି ଦୋକାନରେ ଆନ୍ଦପୁରରେ। ଦେଖିକି ମୁଁ କହିଲି କେତେ ପଇସା ସେଇଟା ଦିଅନ୍ତୁ, ସେ କହିଲେ ମୋତେ 100 ଟଙ୍କା। ସେତେବେଳେ ଠିକ ପରେ ଆସିକି ଜାଣିଲି ଯେ ଏଇଟା 75 ଟଙ୍କା ତାର ଏମ୍ଓ, ମୋ ବହିଟା ପଛରେ ଆସିଲା 75 ଟଙ୍କା ସେଠି ଲେଖା ହେଇଥିଲା, ଆଉ ମୌଳିକ ରୂପରେ ଚାର୍ଟରେ ଲେଖା ହେଇଛି 33 ଟଙ୍କା ବୋଲି ସେ କହିଲେ, ଯାହା ମୁଁ କହିଲି ଆଉ କମ୍ ହେବନି, 90 ଟଙ୍କା ଦେଇକି ତାଠୁ ଆଣିଲି, ସେଇଟା ଆଣିକି ପଢ଼ିଲି ଆଉ। ତା କିଛି ଦିନ ପରେ ପୁଣି ସେ ଗୀତାଟା ଆସିଲା, ଆଉ ଜଣେ ବି ଦେଲି, ସେ ଆଉ ଜଣେ ପାଗିଲ ନାନୀ ବୋଲି ଯିଏ ଆସେ ନା ଖାଲି ତାକୁ ଦେଇଥିଲି, ସେ ବି ଦିଶା ନେଇଛି, ଆଉ ସେଇଟା ପଢ଼ିଲି ଆଉ ମୁଁ। ତା'ପରେ ଅନ୍ୟାନ୍ୟ ବହି ଆତ୍ମବିଜ୍ଞାନ, ରାଣୀକୁନ୍ଦୀ ଶିକ୍ଷା, ଚୈତନ୍ୟ ଶିକ୍ଷା ଏମିତି ତ ପଢ଼ିଛି ପଛରେ। ମୁଁ ଗଲାବେଳକୁ ଭଗବତ ଗୀତା 3 ଥର ସାଥ ଦେଇଥିଲି, ଆଉ ଭାଗବତମ ଏଇ ଜଗନ୍ନାଥ ଭାଗବତମ 4 ଥର ସାର ଦେଇଥିଲି, ପ୍ରଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ, ଆଉ ଅନ୍ୟାନ୍ୟ ନୃସିଂହ ପୁରାଣ ପୁରାଣ ଏସବୁ ପଢ଼ିଦେଇଥିଲି ଆଉ। ଏତେବେଳେ ଫିକ୍ସ ମୁଁ ଆଉ କୁଆଡ଼େ ଗଲେ ମୋ ଆଖିରେ କିଛି ଦେଖାଯାଉନଥିଲା, ସବୁବେଳେ ଗଲେ କେମିତି ଭଗବାନ ତାକୁ ଯିବି, ଏଇ ଏଇ ବ୍ୟାକୁଳତା ଥିଲା। 95 কিন্তু সেই যে গীতা পড়লি ভাগবত পূজা কলি টেন ক্লাস এক্সাম দিয়ে আসলি নিরামিষ খাইলি কাহি খাইলি যে যা এক্সপার্ট করলে কাহি খাইলি জানি নি মতো ভাল লাগলে নি খাইলি এক্সাম ভালো হব পরীক্ষা দেখি আছি ঠাকুর ডাকলে এক্সাম ভালো হব মা কু বুঝাইলি এই কথা মো মনের আর টোটাল ইচ্ছা নাই মা কু বুঝাইলি না পরীক্ষা দেখি আছি না ঠাকুর বলছে ডাকতে পড়ো ডাকলে ভালো ভাবে রেজল্ট হব ইয়ে আর কোণ সেই হিসাবে ২০ বছর মানে রেগিং বহুত হতো আন্দপুর কলেজে পিলাঙ্ক ভিতরে এত মানে সবু আমার যে পিলা মানে পড়ে হ্যাঁ পুরা বহুত ইয়ে সে আমার গান পিলা মানে মেজরিটি পিলা ফার্স্ট ক্লাস সেকেন্ড পিলা বি ঘটগাঁ যাই পড়ুলে হ্যাঁ ঘটগাঁ কলেজে পড়ুলে আর সে তো মহানঙ্গল কলেজে অসুবিধা নাই কিছু আর যা কলেজ মারপিটটা হেলা বহুত রঘুনাথ সহিত যোগী মানুষ শিষ্য মানুষ সহ পুরা সংঘর্ষ মারপিট হান দঙ্গা মো জীবন বৈষ্ণব ভিতরে কাহ হাত উঠে মানে কন হলা কি হ্যাঁ যোগী মহারাজ মানে না নন্দসুত প্রভু ছিলে বি চড়াউলে কিন্তু যেতে আড়ে কলেকশন যেতে মহামিলন যেতে এমিতি কেউ দিন না সপ্তাহে দিদিন না এটি মন্দিরে এমিতি না এভ্রিথিং মু চড়াউলি প্রচারটাকে ছাড়ি হবনি সে মো আসি 10 দিন এটি কন্টিনিউ গোটে কিছু বি করে পারি নি মুন্ড এত ইয়ে হয়ে যাই কিছু কলা ভাবে ক্যাপাসিটি মো নাই কোণ পাই জানি সেটাও কলে মু লাস্টে চিন্তা করলি না প্রচার করবি এটা বি চলাই মু মায়াপুর গলি গোরামপ্রে মহারাজ ভক্তকৃষ্ণ মহারাজ মুগরাজন সবু বর্ষম তো চাহুনলে মহারাজ ভক্তকৃষ্ণ মহারাজ দুইজন কথা হয়ে কহিলেন যে না তুমি প্রচার বি দেখ আর মন্দিরটা বি দেখ সেত সংঘর্ষ সবু চাল্লা মু আর সুবলহরি প্রভু দুইজন মো পরে বি হেমহরি প্রভু আইলে বি সেই সংঘর্ষের যোগ দেবে পুরা সংঘর্ষ মার পিঠ এই রঘুনাথ রঘুনাথ এই গাঁ সারা সব গুন্ডা গুন্ডা মানে তার যে সাং পিলা মানে লে এইটি এইটি কোণ গোটে পিলা এই ঘরটা সামনারে যে শিব গণেশ মন্দির তা পাখ ঘরটা গণেশ মন্দির যে হয়েছে তা পাখ ঘরটা যে পিলা গোটে গুন্ডা তা পটা শোনু না কোন তা আমি জানি আর এইটিকার যে ইয়ে কি মানে 22টা ২৫টা ২০টা পিলা আমি আসবু নন্দসুরপু মন্দিরকে পুরাই দেবে না রঘুনাথ এমনি করেছি বাহারি আজ 4টা সুদ্ধা মন্দির বাহারছ মানে সামাজিক পরিস্থিতিরে এমিতি সমাজরে কেমিতি এমিতি হয়ে সেটা আমি আমি দেখিনু পুরা মারপিট মানে এমিতি মারপিট এতি সুদ্ধা বাহারি যাব নহলে তোমাকে আমি ইয়ে করেছি পুরা মর্ডর করদেব সেমানে আসি গেট সামনারে ভরিকি পুরা এমিতি করতে মানে আমি আসবু মোটরসাইকেলটা লা মোটরসাইকেল নিয়ে আসবু আইলা বেড়ে আমি টিভিএসটা হ্যাঁ ভিক্টর ভিক্টর 99 কিনলি না না 2002 কিনিছি তারপরে মানে না মু প্রচারে থিলি দায়িত্বরে নথিলি নন্দসুত প্রভু চলাউলে এই হচ্ছে কথা যোগী মহারাজ সহ কম ফাইটিং যাইছে বহুত ফাইটিং কে তাঙ্ক সামনে মুহরে কথা কই দেইয়ান্তি না সে তাঙ্ক সামনে বহুত ফাইটিং করতে হইছে বহুত এ রামলখন প্রভু রোষেই গলে সে ঠাকুর মন্দির বুঝিবনি ভোগ করতে সে কুচ্ছিত ভাষারে সে পরিবার কু কহ কৌশি আচার আচার নাই তাঙ্ক ঘর তাঙ্ক হাতর পানি বি পিয়ন্তি না তাঙ্ক অন্নান্তি বি নাই তাঙ্ক প্রণাম বি নিয়ন্তি না যোগী মহারাজ আর সে লোক রোষেই কলে ঠাকুর ভোগ লাগিয়ে সে খাইবে না এটিকার মহামিলন হলে যোগী মহারাজ পড়ে আমি তো হরি কথা দিয়ে কইতে কো এই হচ্ছে কথা ত ତଥାପି ବି ମହାରାଜ ସନ୍ତୁଷ୍ଟ ନୁହେଁ, ଅପବ୍ୟବହାର କରନ୍ତି, ଯାହା ଭାଷା କୁହନ୍ତି, ଯାହା ଇସ୍କନାର ଯାହା କହନ୍ତି, ଆସିଲା ପରେ ଏଗୁଡ଼ା ସହିବା ବଡ଼ କଷ୍ଟ ହେଇଯାଏ ସବୁଆଡ଼ୁ, ମାନେ ସବୁଆଡ଼ୁ ସମସ୍ୟା ଥିଲା, ଏତେ କଷ୍ଟ ସହିବା ବଡ଼, ତଥାପି ମୁଁ ତାଙ୍କ ସହିତ ଫାଇଟିଂ କଲି। ଫୁଲ୍ ପ୍ରଚାର ମାନେ ପୁରା ପ୍ରଚାର ଦାୟିତ୍ୱ ଯୋଉ ପୁରା ନେଲି ପୁରା ଅଫିସିଆଲି ମୁଁ 99 2016 ମୋ ସାଙ୍ଗରେ ଆଇଲି 99 ମୁଁ ପ୍ରଚାର ଦାୟିତ୍ୱ ନେଇଛି। ମତେ ଗୋରାମପ୍ରେମ ମହାରାଜ କହିଲେ, ଭକ୍ତିଷ୍ଣ ଦୁଇ ଜଣ ସାରା କହିଲେ ଯେ ତମେ ମାନେ ମୁଁ ଯେତେବେଳେ ଗଲି କାହିଁ, ମୁଁ କହିଲି ଆପଣମାନେ ଗୋଟିଏ ବର୍ଷ ଧରି ମୁଁ ଆଇଲିଣି ରହିଲିଣି ତ ଫୋନ୍ କରିକି ଜାଣିବି ଯେ କେମିତି ଅଛି କି କ'ଣ, ଥରେ ପଚାରେ ଉଚରା କିଛି ନାହିଁ, ଛାଡ଼ ଦେଇଆଇଲେ ସେଥିରେ ବି ମନଟା ବି ପୁରା ଭାଙ୍ଗିଯାଇଥିଲା। ଯେହେତୁ ସେଇଥର ଯାଇକି ପୁଣି ମୋତେ କହିଲେ ଯେ ତମେ ଦେଖ ପରିସ୍ଥିତି ଏମିତି ହେଲାଣି, ତମେ ତାହେଲେ କ'ଣ କର, ପ୍ରଚାର ଦାୟିତ୍ୱ ବି ନିଅ, ପ୍ରଚାରକୁ ଯାଅ, ଏଇଟା ମନ୍ଦିର ଦୁଇଟା ସାରା ତୁମ ଉପରେ ଦାୟିତ୍ୱ ରହିଲା। ସେଇଦିନଠୁ ଭକ୍ତିପ୍ରଭୁ ନନ୍ଦ ସୁତ ପ୍ରଭୁ ନିଜ ପଳେଇ ଯାଇଥିଲି, ତ ଏଇଠୁ ପୁରା ମନ୍ଦିର ମାୟାପୁର ପଳେଇ ଯାଇଥିଲି, ଗୋରାମପ୍ରେ ମହାଦେବ ନାମଟା ରଖିବେନି ମନା କରିଦେଇଥିଲେ, ତମକୁ ସେ ଭଦ୍ରକ ଯାହା ଭଦ୍ରକ ଛଡ଼ା ମାୟପୁରରେ ରଖିବେନି, ଗୋରାମପ୍ରେ ମହାରାଜ କହିଦେଇଥିଲେ ପୁରା। ସେଠୁ ମୁଁ କାନ୍ଦିଲି ଯାଇ ଗୋରଚନ୍ଦ୍ର ପ୍ରଭୁ ପାଖରେ, ଗୋରଚନ୍ଦ୍ର ପ୍ରଭୁ ମୋତେ ଆଶ୍ୱାସନା ଦେଇକି ରଖିଲେ, ତମେ ରୁହ ଦେଖି ଗୋରାମପ୍ରେ ମହାରାଜ କ'ଣ କରୁଛନ୍ତି, ଏଇ ହେଉଛି କଥା। ସେଇଠି ମୁଁ ରହିଲି, ସେଇଠୁ ତାପରେ ମିଟିଂ କରିକି ଭକ୍ତିପ୍ରଭୁ ସାଙ୍ଗେ ଗୋରାମପ୍ରେ ମହାରାଜ ଏଇ ଦାୟିତ୍ୱ ଦେଲେ। 99 ରାଧାଷ୍ଟମୀ ପାଣ୍ଡବ ନିର୍ଜଳ ଏକାଦଶୀ ପରଦିନ ବା ପଳେଇଗଲି, ସେ କେତେ ଦିନ ମାତ୍ର, ମୁଁ ବହୁତ କମ୍ ଦିନ ରହିଛି, କିନ୍ତୁ ଲଙ୍ଗରିଂ ସବୁଦିନ ମନ୍ଦିରରେ, ଏହା ହେଉଛି କଥା। ଶୁଣନ୍ତୁ, ଲାଷ୍ଟ ପର୍ଯ୍ୟନ୍ତ ଏଠିକି ଆସିବା, ଯାହା ଖର୍ଚ୍ଚ ହବ, ଯାହା ପଇସା ପତ୍ର, ଯାହା କଲେକ୍ସନ, ଯାହା ଗ୍ରନ୍ଥ ଆଣିବା, ଭକ୍ତିପୃଷ୍ଣ ମହାରାଜ ଯେତେବେଳେ ଆସିଲେ ଦାୟିତ୍ୱ ଦେଲେ, ସବୁ ଦାୟିତ୍ୱ ମୋ ଉପରେ ଥିଲା। ମାନେ ଏମିତିକି ନନ୍ଦସ୍ୱତ ପ୍ରଭୁ ଥିବା ଅବସ୍ଥାରେ ବି କୌଣସି ଯେତିକି ଟଙ୍କା ପଇସା ଆସିଛି, ଯେତିକି ଲୋନ୍ ଆସିଛି, ନନ୍ଦସ୍ୱତ ପ୍ରଭୁ ହାତରେ ଦେଇନାହାନ୍ତି, ସବୁ ଦାୟିତ୍ୱ ମୋ ହାତରେ ଦେଇଛନ୍ତି, ସବୁ କାମ ମୋଠୁ ବୁଝିଛନ୍ତି। ବାବୁଲି ନେଇକି ଯେତିକି କାମ କରିବା କଥା, ଏଇ ଲାଷ୍ଟରେ ନନ୍ଦସ୍ୱତ ପ୍ରଭୁ ଇଆଡ଼ୁ ତାଠୁ କେତେ ପଇସା ନେଇ ଆସିଥିଲେ ଜମି ବାବଦ ଦେଇକି ସିନା, ସେତେବେଳେ ମହାରାଜ ରାଗିଲେ, କିନ୍ତୁ ନନ୍ଦସ୍ୱତ ପ୍ରଭୁ ହାତରେ କୌଣସି ପଇସା ଦେଇନାହାନ୍ତି।
ନନ୍ଦସ୍ୱତ ପ୍ରଭୁ ଯେଉଁ ସମୟରେ ପଇସା ଇଆଡ଼ୁ ଆଣିଲା,
ପ୍ରେସିଡେଣ୍ଟ ହିସାବରେ, ମାନେ ସେତେବେଳେ ଆକ୍ଚୁଆଲି ପ୍ରେସିଡେଣ୍ଟ ଫେସିଡେଣ୍ଟ ନାମ ଫାଙ୍କ କିଛି ନଥିଲା, ଇସ୍କନ ନାଁ ଶୁଣନ୍ତୁ ଆପଣ, ଯେତେବେଳେ ହେଲା ମହାରାଜ ସିନା ଦାୟିତ୍ୱ ଦେଇକି ଯାଇଥିଲେ, ବୁଝିପାରୁଛନ୍ତି ନା, ତାପରଠୁ ତ ଭକ୍ତିକୃଷ୍ଣ ମହାରାଜ ଯେଉଁ ଯେତେବେଳେ ଆସୁଥିଲେ ମଝିରେ ମଝିରେ, ବର୍ଷେ ତ ଟୋଟାଲ ଆସିନାହାନ୍ତି, ମଝିରେ ବି ବହୁତ ଦିନ ମହାରାଜଙ୍କର ଗ୍ୟାପ୍ ଥିଲା, କିନ୍ତୁ ମହାରାଜ ପ୍ରତ୍ୟେକ ବର୍ଷ ମୁଁ ଯେତେବେଳେ ପ୍ରୋଗ୍ରାମରେ ନେଇ ଆସୁଥିଲି, ସେ ସମୟରେ ମହାରାଜ ଆସୁଥିଲେ, କୌଣସି ମିଟିଂ ନନ୍ଦସ୍ୱତକୁ ବସେଇ କହୁନଥିଲେ, କାହିଁକିନା ନନ୍ଦସ୍ୱତକୁ କଥାବାର୍ତ୍ତା ଇଏ ଗୁଡ଼ା ଭଲ ନଥିଲା ବୋଲି, କୌଣସି ଜିନିଷ ନନ୍ଦସ୍ୱତକୁ ବସେଇକି ତା'ର ବ୍ୟବହାରରେ ଟିକେ ମହାରାଜ ଉଲ୍ଟା ପାଲ୍ଟା କେତେବେଳେ କ'ଣ କରେ ତା କାର୍ଯ୍ୟକଳାପରେ, ସେଥିପାଇଁ ମହାରାଜ ତାକୁ ନେଇ କୌଣସି ଆଲୋଚନା କରନ୍ତିନି, କୌଣସି ଦାୟିତ୍ୱ ଦିଅନ୍ତିନି, କୌଣସି ଭଲମନ୍ଦ ତା'ଠୁ ବୁଝନ୍ତିନି, ସବୁଗୁଡ଼ା ମୋଠୁ ବୁଝନ୍ତି, ମୋ ଦ୍ୱାରା ନିଅନ୍ତି। ସେତେବେଳେ ବି ନନ୍ଦସ୍ୱତ ପ୍ରଭୁ ସେଇଥିପାଇଁ ବି ଆମ ଉପରେ ଅସନ୍ତୁଷ୍ଟ ଥିଲେ, କିନ୍ତୁ କଥା ହେଉଛି କ'ଣ, ମୁଁ ମୋର ସଠିକ୍ ମନେ ପଡ଼ୁନି, ମୁଁ ବୋଧେ ପାଣ୍ଡବ ନିର୍ଜଳ ଏକାଦଶୀ କଥା କହୁଛି, ସେଦିନଠୁ ମନ ଡିପ୍ସିଡ଼ ହେଇଗଲା, ପୁଣି ଗଲି, ପୁଣି ମାୟପୁର ମୋତେ ଜବରଦସ୍ତି କରିକି ପଠେଇଲେ, ପୁଣି କିଛି ଦିନ ରହିଲି। ନା ନା, ଦାୟିତ୍ୱ ତ ମୁଁ ନେଇଛି, ସେ କଥା ସବୁ କିଛି ମୁଁ ଦାୟିତ୍ୱ ନେଇଛି ବୁଝିଛି, ସେଟା ନେଇ କଥା ନୁହେଁ, କିନ୍ତୁ କ'ଣ ଏଇ ଯେଉଁ ମାର୍କେଟିଂ କରିବା, ଏଇ ଦାୟିତ୍ୱ ସେଇ ଦାୟିତ୍ୱ ଗୁଡ଼ା ମୁଁ ବୁଝୁନଥିଲି। ନା ଜାନବାନୀ ସିଏ ମନ୍ଦିରକୁ ଆସିନି, କଣ ଭଲ ମନ୍ଦ ବୁଝିନି, ଥରେ ଆସିଲେ ମୋ ଜୀବନ ମୁଁ ଦେଖିଛି, ଭକ୍ତିପୃଷ୍ଣ ମହାରାଜଙ୍କ ସହିତ ଥରେ କଥା କହିକି ଏଇ ଜାଗାଟା ମୁଁ ଭରିଦେବି, ଏଇ ମନ୍ଦିର କରିଦେବା, ଇଏ କରିଦେବା, ଆକ୍ଚୁଆଲି ତାର ଏଇ ମନ୍ଦିରଟା ସେଠି ତ କିଛି ପ୍ଲାନ୍ ନଥିଲା, ସବୁ ଏଇଠି ଥିଲା, ଭକ୍ତିପୃଷ୍ଣ ପ୍ରସ୍ତାବ ଦେଇଥିଲା, ତାର ଡେଭଲପ୍ ଇଚ୍ଛା ସବୁ କିଛି ତାର ଇଚ୍ଛା ଥିଲା, ତାର ନିଜ କଥା ସେ ନିଜେ ବ୍ୟକ୍ତ କରିଛି, ମୁଁ ଭଲ ଭାବେ ଜାଣିଛି, ଆଉ ମହାରାଜଙ୍କୁ ନିଜେ କହିଛି ମୁଁ ଏଇ ମନ୍ଦିର କରିବି, ଏହା କରିବି, ଆଉ ସିଏ ବି ଦେଖିଛି, କାହିଁକିନା ମୋତେ କମରଦା 2005 ଯେତେବେଳେ ପ୍ରୋଗ୍ରାମ୍ ହେଲା, କମରଦା ପ୍ରୋଗ୍ରାମ୍କୁ ତାଙ୍କ ଏ ରାଧାକାନ୍ତ ରାମଲକ୍ଷ୍ମଣ ପୁଅ ବଡ଼ ପୁଅ ହାତରେ ମୋତେ ସେଠି 5,000 ଦେଇ ପଠେଇଥିଲା, ଆଉ ଯେତେବେଳେ ଆସିଲେ ମୋତେ ଡାକିକି ସ୍ପେଶାଲ ଭାବେ ପଚାରେ ଯେ କ'ଣ କରିବା କ'ଣ ନାହିଁ,
ତାଙ୍କ ପାଖକୁ ଡାକେ ଏଠିକି ଏଠି ମେଣ୍ଟେନ୍ କରିତେ 5000 ଦଉଥିଲା ହେଲା କି କିନ୍ତୁ ଯେତେବେଳେ ଯେକୌଣସି ପ୍ରଚାର ଯାହା କିଛି ଡେଭଲପମେଣ୍ଟ କରିତେ ହେଲେ ହଁ ହରେ କୃଷ୍ଣ ଧନ୍ୟବାଦ ପ୍ରଭୁ ହଁ ଶ୍ରୀପାଦ ମୋହନ ହରି ପ୍ରଭୁ ନା ସେପଟ ନାଇଁ କେଉଁଝର ଆସିଲେ 3 ଦିନ ହେଇଗଲା ବୋଧେ ହେଲା 3 ଦିନ ଖଣ୍ଡେ ହେଇଗଲାଣି ଆମେ ସର୍ବେଶ୍ୱର ବାପାଙ୍କ ଯେଉଁଦିନ ଅପ୍ରକଟ ହେଲେ ସେଇଦିନ ରାତିରେ ଆସିକି ପହଞ୍ଚିଲୁ ସେଇଦିନ ଆସିଲି ମାତ୍ର ସେଇଦିନ ଆସିକି ମୋବାଇଲ ବି ମୁଁ ଖୋଲିନଥିଲି ଏଇ ହେମରିପୁଙ୍କଠୁ ମୁଁ ଆଜି ଭଦ୍ରକରେ ଅଛି ତ ହେମରିପୁ ସେପଟେ ଅଛନ୍ତି ମୁଁ ସେଇଥିପାଇଁ ଆଜି ମୋବାଇଲ ଖୋଲିଛି କାଲି ରାତିରେ ନା ମୁଁ ଭଦ୍ରକ ମନ୍ଦିରରେ ହିଁ ଅଛି ନା ନା ହେମରି ପ୍ରଭୁ ଟିକେ ଆସିବେ ଏବେ ସେ ଗୋଟେ ପ୍ରୋଗ୍ରାମକୁ କାଲିଠୁ ଯାଇଛନ୍ତି ମୁଁ ଗୋଟେ ପ୍ରୋଗ୍ରାମରେ କାଲି ମୋ ସେ ପିଠି ବହୁତ ପେନ୍ ହେଲା ମୁଁ ପଳେଇ ଆସିଥିଲି ଗୋଟେ ପ୍ରୋଗ୍ରାମ ସାରିକି ଏ ସେ ରାତି ରହିଥିଲେ ଆଜି ସକାଳୁ ଆସିବେ ସେଥିପାଇଁ ମୁଁ କାଲି ରାତିରେ ଗୋଟେ ଡାଇରେକ୍ଟ ଗାଡ଼ି ପାଇଲି ପଳେଇ ଆସିଥିଲି ହଁ ସର୍ବେଶ ପ୍ରଭୁ ଏ ମନ୍ଦିରରେ ଥିଲେ ଆଉ ଆମେ କାଲି ତ ଏଠୁ ଯାଇଥିଲୁ ସେଇଥିପାଇଁ ସର୍ବେଶ ପ୍ରଭୁ କାଲି ଥିଲେ ତାଙ୍କ ଭାଇଙ୍କ ସାଙ୍ଗରେ ଆଜି ମଙ୍ଗଳ ପ୍ରଭୁଙ୍କ ଘରକୁ ଯାଇଥିଲି ସେଇ ବାପାଙ୍କର ଶ୍ରାଦ୍ଧରେ କ'ଣ କ'ଣ ଲିଷ୍ଟ ଲାଗିବ ସେଇ ଲିଷ୍ଟ ନେଇ ଆଣିଥିଲି ହଁ ବୈଷ୍ଣବ ମତରେ ହବ ସ୍ମାର୍ଟ ମତରେ ବି ହବ ତା ବଡ଼ ଭାଇ ଭାଉଜ ସେ ଭକ୍ତ ନୁହନ୍ତି ତ ସେ ତାଙ୍କର ଅଲଗା ମତରେ କରିବେ ହଁ ସେମାନେ ଭକ୍ତ ନୁହନ୍ତି ବଡ ଭାଇ ବଡ଼ ଭାଉଜ ତାଙ୍କ ହାତରେ ନାହାନ୍ତି ତ
ତାପରେ
ଗୁରୁମା 2004 ଆସିଥିଲେ ଉତ୍ତର ଭାରତରେ ସେଇଟା 2005 2003 ସେଠି 2004 ଘେନୁରା 2002 ହେଉଛି ସ୍ୱର କମାଣ୍ଡପୁର 2003 ହେଉଛି ବାଲେଶ୍ୱର 2004 ଗୁରୁମାନେ ଆସିଲେ ଏଠି ରହିଲେ ନୀଳଗିରି ଗୋଟେ ଦିନ ନୀଳଗିରି ରହିନାହାନ୍ତି ଏଠିକି ଆସିଲେ ଘେନୁରା ନେଇକି ଆସିଲେ ଏଠି ଏଇଟା 2004 2005 କମର୍ଦା 2006 ଆସିବା ଥିଲା କୌଣସି କାରଣ ଗୋଟେ କ'ଣ ହେଲା ଆସିଲେ 2007 ପୁଣି ଏଠି 2008 ତ ବିଗ୍ରହ ପ୍ରତିଷ୍ଠା ହେବା କଥା ଆମେ ମିଟିଂ ଫିଟିଂ କରିକି ପଇସା ପତ୍ର ହିସାବ କରିକି ସବୁ କିଛି ରେଡ଼ି କଲେ ଗୁରୁମା ଅସୁସ୍ଥ ହେଲେ ଆଉ ସେଇଦିନ ତ ଷ୍ଟପ୍ ହେଇକି ରହିଲା 2004 তার সেবা হচ্ছে ভুবনেশ্বরে স্নান পূর্ণিমা দিন জগন্নাথ স্নান হলা পরে মানে গরমা তো তার যা ধোয়া কথা তো সেটা নেই মানে সে তার তার কলেকশন করি তার এই সেবাটা সে রাধিকে না না সে ডোনেশন করিব যেতে লোক প্রসাদ পাই সব প্রসাদ সে ইন্দ্র নীল মাধবপুর সেবা দায়নে দিয়ে সে তা মন্দির তরফ কলেকশন সেবা দায়িত্ব দেখবি সে সব প্রসাদ যেতবে বি কলেকশন করিব দেখলে এ করুছি কিছু কিছু লোক নজর লাগে আনছে সেখানে সে পারমিশন নিয়েছেন তো গো আমি ডিড খুলিবা লাগে জন্মাষ্টমীটা যাও নন্দোৎসব যাও গলা পরে গোটে দিন বসিবা আমি ডিড খুলিবা ডিড অনুসারে আমি দেখিবা কেউ দিন রেজিস্ট্রেশন হয়েছে সেই অনুসারে ফার্স্ট লিখবে ইসকন টেক অফ ডে এই দিন তো ইসকন এটা রেজিস্ট্রেশন হয়েছি তা পূর্ব সেই দিন তো লিখলে চলিব আর তারপরে আমি যে কেউ দিন সেভেন্টি সেভেন ব্যাক টু গড হেড দেখিবা সেটা করিকি দেখিবা দেখি তাদের কোন লেখা আছে কেন রাধাকান্তকে মতে নিজে দেখাইছেন
তাহলে মু তাহলে খেলুছি মু 12টা
তাঙ্গ বাইরে বই কি তা মাগিলে বি সে দেই দেবে অসুবিধা নেই বই অছি তাঙ্গ পাকে আমরা অন্য গুড়া ডাটা যদি প্রয়োজন হয় কেতে বলে আমি নেই পারি যাই তাঙ্গ পাকে অসুবিধা নেই এবে তো তাঙ্গ মানসিকতা ইসকন প্রতি নাহি টোটাল নিজ প্রতি আছে সব জানি না সে নেই কি মেটন কিছু ম্যাটর হচ্ছে কোণ এই আত্মতত্ত্বপূর্ণ পিরিয়ডে কোন কোন ঘটনা ঘটিছিল ইয়া ভিতরটা কিছু ডাটা তার মধ্যে আছে মো কি গো ডাটা কোন
কোন টাইম এতে মো কথা হ্যাঁ জন্মাষ্টমী মতত্ব পরে মায়ের পূজা করব আপন কষ্টের ব্যবস্থা করতে হবে হ্যাঁ বলুন না রে
ওটা সেন্টার লিস্ট দেয়া মানে লাস্ট পেজ আনবো পেজে ভিতরে লেখা নথিব না
সেন্টার লিস্ট যে লাস্ট পেজ
ডিসকাউন্ট সেন্টার লিস্ট দেইছো সেটা ওটা পেজ উপরে হেডিং লেখা দিও পুরো লিস্ট ওটা দেইছো সেইটা খুঁজি এমিতে পুরো পেজ পড়িয়া দরকার না
সেটা কোন আগ্রু সেন্টার লিস্ট
দিও তো ইসকাউন্ট হ্যাঁ ওটা সেন্টার লিস্ট হবে না ইসকাউন্ট সেন্টার লিস্ট
জানা পড়ে গোটে দেখে দিলে জানা পড়ে যে ও তুমি আজকাল মন্ডল কোন করে আছে
ଆସନ୍ତି ନା এমনিতে কেউদিন সন্ধ্যা হয়ে মিটু হয়নি যেমনি এটি বোধ গাড়ি খাই বীরভদ্র কিন্তু অন্ধকার কেন মু আসিলা মানে এটি নূয়া ঘর হোক পুরোনা ঘর হোক যা ঘরে যাই হাউস প্রোগ্রাম করি এইটা হচ্ছে মো কাম কেতে জায়গা হাউস প্রোগ্রাম সেতু বন্ধুত্ব সেবা কলেকশন দরকার নূয়া লোক ঘরে যাই প্রোগ্রাম নকলে লোক ডোনেশন দৌড়ি তাহলে কিছু প্রোগ্রাম করি তা সহ মিশিয়া পড়ে ভজন কীর্তন কলে তাহলে কিছু লেকচর হল হেলা মানে সি ভক্তি আড়ু আসিলা কিছু না তো ডোনেশন দেব মন্দির মহামিলন তো আসব এই করিকা আমার কলেকশন হোক
ଆମେ ଯୋଉ ବିଜୟ ପ୍ରଭୁ ହରିକା ଯେତେବେଳେ ବି ଦୀକ୍ଷା ହେଲେ ବାହାରିଲେ ଏମାନଙ୍କ ଘରେ ଆମେ କୋଉଦିନ ଛାଡ଼ୁନଥିଲୁ, ଯତ୍ନ ଆଇଲେ ସମସ୍ତଙ୍କ ପାଖକୁ ଟଚ୍ କରିବୁ, ଏଇଟା ହେଉଛି ଆମ କାମ। ପ୍ରୋଗ୍ରାମ ନିଶ୍ଚିତ କାହା ଘର, ଆମର ଗୋଟେ ପ୍ରୋବ୍ଲେମ ହେଇଛି ସେଇଟା, ଆମର କେହି ଏବେ ବ୍ରହ୍ମଚାରୀ ରହୁନାହାନ୍ତି ମାଇଁକି, ନହେଲେ ଆପଣ ନୂଆ ଲୋକଙ୍କ ଘର କଣ୍ଟାକ୍ଟ କରିକି ରଖୁ, ଶୁଦ୍ଧ ଆଇଲେ କ'ଣ କରିବେ, ଯିଏ ମନ୍ଦିରକୁ ଆସିକି ଯଦି କଥା ଶୁଣିପାରିଲେ ଭଲ, ନହେଲେ ମଝିରେ ମଝିରେ ଯାଇକି କ'ଣ କରିବେ, ଲୋକଙ୍କ ଘରେ ପ୍ରୋଗ୍ରାମ ରଖିବେ। ପ୍ରୋଗ୍ରାମ କଲେ କେତେବେଳେ ଏଇ ଯେମିତି କରୁଛନ୍ତି କିଏ କିଏ ଆସିବେ ଗୋଟେ ପାଇଁ ପ୍ରୋଗ୍ରାମ ରଖିଲେ, ଆମର ଏବେ ଏତେ ପିଲା ହେଲେ ନା 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 ପ୍ରୋଗ୍ରାମ ଆପଣ କରିବା କଥା କହୁନି, ଲୋକ କଣ୍ଟାକ୍ଟରେ ଯୋଉ ଆସୁଛନ୍ତି ଅର୍ଗାନାଇଜିଂ କରିବା କଥା କହୁଛନ୍ତି, ପ୍ରୋଗ୍ରାମ ଆମେ କରିବୁ। ସେଥିରେ ଓଡ଼ିଆ ପେଣ୍ଟିଂ କୁଆଡେ ଅଛି, ପ୍ରେସ ହେଲା ପରେ ପରେ ହେଇଛି ନା, ଏବେ ପୂର୍ବରୁ ହେଇଛି ନା, ବହି ପ୍ରେସ ହେଲାଣି କେବେଠୁ, କାହିଁକି ନା ବହି ବିକ୍ରି ହେଲାଣି, ଆଗରୁ ଯେଉଁମାନେ ବେପାର ହଉଥିଲା ନା ବାହାର ପ୍ରେସ ସଫାସୁଫି କରିତେ ଆସିଥିଲ ପାଣି ହାଣ୍ଡ ଭାଇ ଯାଇକି ଥିଲେ
ସବୁ ବି ଦେଇ ଯାଉ ବସି ବସି
ଭଲସେ ବସନ୍ତୁ,
ମନ ଦୁଃଖ
ଅସୁବିଧା ବନ୍ଧୁ କଥା କୁହନ୍ତୁ ବାବୁ ଲଗେଇ କଥା କହିଲୁ ଲଗେଇ କହିବ କଥା ମଟ ଗୋଟେ ଗୀତ ଗାଉଛି ଆଉ
କଥା କହିବ ଲ୍ୟାପଟପ୍ରେ କିଛି ନାହିଁ, ସବୁ ସେ ଏକ୍ସଟର୍ନାଲ ଇଏ ଅଛି
କାହିଁକି ଏଥିରେ ଅଲିଭ୍ ଲାଉ
ଅଲିଭ୍ ଫିଲ୍ ଆମକୁ ଦେଖିଲାବେଳକୁ
ଅଲିଭ୍ ଲାଉଛି ରମା ମିଶ୍ର ମହେଶ୍ୱର ଅଛି ଗଙ୍ଗା ମେୟା ଅଛି ଭାଇ ସେ ଜଣେ ପ୍ରଭୁଙ୍କର ହୟଗ୍ରୀବ ପ୍ରଭୁ ଚିହ୍ନିଛନ୍ତି ତ ହୟଗ୍ରୀବ ପ୍ରଭୁ ସନ୍ନ୍ୟାସୀ ନେବେ ସ୍ୱୟମାତାଜୀ ଚିହ୍ନିଛନ୍ତି ବିଜୟ ପ୍ରଭୁଙ୍କର ଶାଢ଼ୀ କୁକୁଳିକି ଚିହ୍ନିଛନ୍ତି ସେ ତାଙ୍କ ଦିଅର ସେ ଇଏ ତ ଏବେ ବାହାର ସେ ଆଗରୁ ଯାଇଛନ୍ତି ବୋଧେ 97 ଘରୁ ବ୍ରହ୍ମଚାରୀ ହେଇଯାଇଛନ୍ତି ସେବେ ବହୁତ ଦିନ ରାଧାକୃଷ୍ଣ ମହାନ୍ତି ଲେକ୍ଚର ଶୁଣିଲା ପରେ ଏବେ ଏବେ ପୁରା ପ୍ରିପାର ସନ୍ନ୍ୟାସ ପାଇଁ ରାଧା ଗୋପାଳ କୃଷ୍ଣ ମହାରଣ ପରିସର ବହୁତ ଭଲ
ପ୍ରିପାର
ତା ଲିଷ୍ଟ ଦେଇନି କିଛି ନାହିଁ
ବାଙ୍ଗାଲୋର ଭୁବନେଶ୍ୱର ବମ୍ବେ
ଭଦ୍ରକ
ଆଉ